ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशम स्कंद 63 अध्याय श्लोक 2। नारदा तदुपाकर्ण्या वार्तां बद्धस्य कर्म च प्रजजुः शृणीतपूरं वृष्णयः कृष्णदैवतः नारदा तदुपाकर्ण्या वार्तां बद्धस्य कर्म च प्रजजुः शृणीतपूरं वृष्णयः कृष्णदैवतः। नारदा तदुपाकर्ण्या वार्तां बद्धस्य कर्म च प्रजजुः शृणीतपूरं वृष्णयः कृष्णदैवतः। नारदा तदुपाकर्ण्या वार्तां बद्धस्य कर्म च प्रजजुः शृणीतपूरं वृष्णयः कृष्णदैवतः। नारदा तदुपाकर्ण्या वार्तां बद्धस्य कर्म च प्रजजुः शृणीतपूरं वृष्णयः कृष्णदैवतः। ହରେ କୃଷ୍ଣ ବୈଷ୍ଣବ ଭକ୍ତ ସଜାନନ୍ଦ ମାତୃବୃନ୍ଦ, ଆପଣମାନେ ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏ ଶ୍ଳୋକର ଅନୁବାଦ। ନାରଦଙ୍କ ନିକଟରୁ ଅନିରୁଦ୍ଧଙ୍କର ଆଚରଣ ଓ ତାଙ୍କର ବନ୍ଦୀ ହେବାର ବାର୍ତ୍ତା ଶୁଣିବା ପରେ ଶ୍ରୀକୃଷ୍ଣଙ୍କୁ ନିଜ ଅଧୀଶ୍ୱର ରୂପେ ଅର୍ଚ୍ଚନା କରି ବୃଷ୍ଣିଗଣ ଶୋଣିତପୁରକୁ ଗଲେ। ତେଣୁ ଇଏ ଯେଉଁ କଥା ଚାଲିଛନ୍ତି, ଇଏ ହେଉଛନ୍ତି ଶୋଣିତପୁରର କଥା। ଶୋଣିତପୁରରେ ଯେଉଁ ବାଣାସୁର ରହିଛନ୍ତି, ଯିଏକି ଜଣେ ମହାଜନ ବଳି ମହାରାଜ, ସେ ଜଣେ ମହାଜନ, ତାଙ୍କର ପୁତ୍ର, ତାଙ୍କର 100 ପୁତ୍ରଙ୍କ ଭିତରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବାଣ। କିନ୍ତୁ ପିତା ହେଉଛନ୍ତି ଜଣେ ମହାଜନ, ଭଗବାନ ଭକ୍ତ, କିନ୍ତୁ ପୁତ୍ର ଆଉ ଭଗବାନଙ୍କର ଭକ୍ତ ହେଲେ ନାହିଁ। ସିଏ ଶିବଜୀଙ୍କର ପୂଜା କଲେ, ଶିବଜୀଙ୍କ ଶରଣରେ ଗଲେ। ତେଣୁ ସାଧାରଣତଃ ଅସୁରମାନେ ସେଇମାନେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଭଗବତ ଗୀତାରେ ଭଗବାନ କହିଲେ ଯେ ବହୁତ ଜଗତରେ ଯେଉଁ ରହିଛି ଦୈବୀ ହେସା ଗୁଣମୟୀ, ଏ ଭୌତିକ ଜଗତ ରହିଛି, ଏ ତିନୋଟି ଗୁଣ ରହିଛି, ଦୈବୀ ହେସା ଗୁଣମୟୀ, ଏ ହେଉଛି ଭଗବାନଙ୍କର ଶକ୍ତି, ଦୈବୀ ଶକ୍ତି, ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତୟା, ଭଗବାନଙ୍କର ମାୟାକୁ କେହି ପାର ହୋଇପାରିବେ ନାହିଁ। କିନ୍ତୁ ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ହିଁ ମାୟାକୁ ପାର ହୋଇପାରିବେ। ମାମ ଏବ, ଆଉ କାହାର ଶରଣରେ ଗଲେ ଆମେ ମାୟାକୁ ପାର ହୋଇପାରିବା ନାହିଁ। ତେଣୁ ମାୟା ମେତାଂ ତରନ୍ତି ତେ, ମାୟାକୁ ସେମାନେ ପାର ହୋଇଯିବେ ବା ତରିଯିବେ। ତେଣୁ ଏଇ କଥା ଯେତେବେଳେ ଭାଗବତ ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ଅର୍ଜୁନ ଚିନ୍ତା ଏହା କରୁଛନ୍ତି ଯଦି ଇଏ ମାୟାକୁ ପାର ହେବା ଏତେ ସହଜ, କେବଳ ଆପଣ ଶରଣରେ ଗଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ଭଗବାନଙ୍କ ଶରଣରେ ଗଲେ ଆମେ ମାୟାକୁ ପାର ହେଇଯିବ, ତାହେଲେ କାହିଁକି ଲୋକମାନେ ଯାଉନାହାନ୍ତି, ଅର୍ଜୁନ ଚିନ୍ତା ଏହା କରୁଛନ୍ତି। ତେଣୁ ଭଗବାନ କହିଲେ କାହିଁକି ଲୋକମାନେ ମୋର ଶରଣରେ ଯାଉନାହାନ୍ତି ନା, ସେଇ ଏଇ କାରଣ ହେଉଛି ଏଇଟା, ନମାଂ ଦୁଷ୍କୃତି ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପୃତ ଜ୍ଞାନମ ଅସୁରଂ ଭାବମାସିତା, ଅସୁର ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଭଗବାନ ଶରଣରେ ଯିବେ ନାହିଁ। ଚାରି ପ୍ରକାର ବ୍ୟକ୍ତିମାନଙ୍କୁ ଦୁଷ୍କୃତି ନୁହଁ, ତାଙ୍କର କୌଣସି ସ୍ୱୀକୃତି ନାହିଁ, ପାପୀ ବ୍ୟକ୍ତି ସେମାନେ ସବୁ, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ନାମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପ୍ରଦ ଜ୍ଞାନ ଆସୁରଂ ଭାବମାସିତା। ପ୍ରଭୁପାଦ ମହାରାଜ ଗୋଟେ କଥା କୁହନ୍ତି, ଜଣେ ବ୍ୟକ୍ତି ବଙ୍ଗାଳୀ ଜଣେ, ସେ ତାଙ୍କ ମାଆ କହୁଛନ୍ତି, ମାତା ତୁମି ଏକବାର ହରିକୃଷ୍ଣ ବୋଲ, ହରିକୃଷ୍ଣ ମହାମନ୍ତ୍ର ବୋଲ ନା। ଅତ କଥା ଆମେ ବୋଲି ତ ପାରିବୁ ନା, ଏତେ କଥା ମୁଁ ବୋଲିପାରିବି ନାହିଁ। ପ୍ରଭୁପାଦ ମହାରାଜ କହୁଛନ୍ତି, ଦେଖନ୍ତୁ ସେ କେତେ କଥା କହୁଛି, କିନ୍ତୁ ଭଗବାନ ହରେ କୃଷ୍ଣ ଏତିକି କହିପାରୁନାହିଁ। ଏ କାରଣ କ'ଣ ନା, ଏଇ ଚତୁର୍ ନ ମାଙ୍ଗ ଦୁଷ୍କୃତିହୀନ ମୂଢ଼ା, ଯେଉଁମାନେ ଦୁଷ୍କୃତିହୀନ, ଯେଉଁମାନଙ୍କ ସ୍ୱୀକୃତି ନାହିଁ, ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ପ୍ରପଦ୍ୟନ୍ତି ନରାଧମ, ସେମାନେ କିଏ କିଏ ନା, ତାଙ୍କ ଭିତରେ ହେଉଛନ୍ତି ନରା ନ ମାଙ୍ଗ ଦୁଷ୍କୃତି ମୂଢ଼ା, ଯେଉଁମାନେ ମୂର୍ଖମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଭଗବାନଙ୍କ ବିଷୟରେ ଜ୍ଞାନ ନାହିଁ ତାଙ୍କର, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ବିଭିନ୍ନ ଅନ୍ୟ କାହାର ଶରଣରେ ଯାଆନ୍ତି। ଏମିତି କେହି ନାହିଁ କିଏ କାହାର ଶରଣରେ ଯାଉନାହିଁ। ଭଗବତ ସପ୍ତଦଶ ଅଧ୍ୟାୟରେ ଭଗବାନ କହିଲେ, ଅର୍ଜୁନ ପ୍ରଶ୍ନ ପଚାରିଲେ ଯେ ଯେଉଁମାନେ କ'ଣ ଶାସ୍ତ୍ରବିଧି ଉଲ୍ଲଂଘନ କରିକି ପୂଜା କରୁଛନ୍ତି, ସେମାନଙ୍କର କ'ଣ ନିଷ୍ଠା, ସେମାନଙ୍କର କ'ଣ ଗତି, ବା ସେମାନଙ୍କର କ'ଣ ତାଙ୍କର ମନୋଭାବଟା କ'ଣ? ତେଣୁ ଭଗବାନ କହିଲେ କ'ଣ, ସେ କହିଲେ, ଭଗବାନ କହିଲେ ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂଶ ସ୍ୱଭାବ ଯା, ସମସ୍ତଙ୍କ ଦେହି, ଦେହି କହିଲେ ମନୁଷ୍ୟ, ମନୁଷ୍ୟ ନୁହଁ, ପଶୁପକ୍ଷୀ କୀଟପତଙ୍ଗ ଯେତେ ଜୀବ ଅଛନ୍ତି, ଦେହି ଯେ ଦେହ ଧାରଣ କରିଛନ୍ତି, ସମସ୍ତଙ୍କର କ'ଣ ସେମାନଙ୍କର ସ୍ୱଭାବ ରହିଛି। ସ୍ୱଭାବ ହେଉଛି କ'ଣ ନା, ପୂର୍ବ ଜନ୍ମ ଅନୁସାରେ ଦେହିନାଂଶ ସ୍ୱଭାବ ଯା, ତାଙ୍କର ସ୍ୱଭାବ ଅନୁସାରେ ସେମାନେ ତାଙ୍କର ଶ୍ରଦ୍ଧା ରହିଛି। ତ୍ରିବିଧା ଭବତି, ଏ ତିନି ପ୍ରକାର ଶ୍ରଦ୍ଧା ରହିଛି, କ'ଣ କ'ଣ ନା, ସାତ୍ୱିକୀ ରାଜସି ଚୈବ ତାମସୀ ଚେତିତାଙ୍କ ଶୃଣୁ, କାହାର ସାତ୍ୱିକ ଶ୍ରଦ୍ଧା ରହିଛି, କାହାର ରାଜସିକ ଶ୍ରଦ୍ଧା ରହିଛି, କାହାର ତାମସିକ ଶ୍ରଦ୍ଧା ରହିଛି। ତେଣୁ ଭଗବାନ ତାକୁ ବିସ୍ତାର ଭାବେ ତାପରେ କହୁଛନ୍ତି, ଯେଉଁମାନେ ଯଜନ୍ତି ସାତ୍ୱିକ ଦେବା, ଦେବତାମାନଙ୍କୁ ଯେଉଁମାନେ ପୂଜା କରନ୍ତି ସେମାନଙ୍କର ସାତ୍ୱିକ ଗୁଣ ରହିଛି। ବ୍ରାହ୍ମଣ, ବ୍ରାହ୍ମଣ କହିଲେ ସାତ୍ୱିକ, ସାତ୍ୱିକ ଗୁଣ ପ୍ରାଧାନ୍ୟ ହେଲେ ସେମାନେ ବ୍ରାହ୍ମଣ, ଏବଂ ଯକ୍ଷ ରାକ୍ଷସୀ ରାଜସା, ଯେଉଁମାନଙ୍କ ରଜଗୁଣ ପ୍ରାଧାନ୍ୟ ରହିଛି ସେମାନେ ଯକ୍ଷ ରାକ୍ଷସ ମାନଙ୍କୁ ପୂଜା କରିବେ, ଏବଂ ଯେଉଁମାନେ ଭୂତ ପ୍ରେତଗଣ ସ୍ଥାନରେ ଯଜନ୍ତି ତମସା ଜନା, ଯେଉଁମାନେ ତମଗୁଣ ପ୍ରାଧାନ୍ୟ ରହିଛି ଶୂଦ୍ର, ଏମାନେ ସବୁ ସେମାନେ ବିଭିନ୍ନ ଯକ୍ଷ ରାକ୍ଷସ ମାନଙ୍କୁ ପୂଜା କରିବେ। କିନ୍ତୁ ଅର୍ଜୁନ ପଚାରିଥିଲେ, ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରୁ ନ କରିକି ପୂଜା କରୁଛନ୍ତି ତାଙ୍କର ଗତି କ'ଣ, ବା ତାଙ୍କର କେଉଁ ଅବସ୍ଥା? କିନ୍ତୁ ଭଗବାନ ପ୍ରଥମେ କହିଲେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି ପୂଜା କରୁଛନ୍ତି ତାଙ୍କ ବିଷୟରେ କହିଲେ, ତାହାପରେ କହିଲେ ଯେଉଁମାନେ ଶାସ୍ତ୍ର ଉଲ୍ଲଂଘନ କରି କରୁଛନ୍ତି ସେମାନେ ହେଉଛନ୍ତି ଅସୁର, ସେମାନେ ହେଉଛନ୍ତି ଅସୁର। ତେଣୁ ଅସୁରମାନେ ଏଇଭଳି ଭାବରେ, ଇଏ ହେଉଛି ଅସୁର କୂଳରେ ଯାହା ହେଇଛନ୍ତି, ଦୈତ୍ୟ କୂଳରେ ଯାହା ହେଇଛନ୍ତି, ଭଗବାନ ଶରଣରେ ଯାଆନ୍ତି ନାହିଁ। ଭଗବାନ ସେୟା କହିଲେ, ଯେଉଁମାନେ ଯେଉଁମାନେ ମୂର୍ଖମାନେ ଭଗବାନ ଶରଣରେ ଯାଆନ୍ତି ନାହିଁ, ନା ମାଙ୍ଗ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପହୃତ ଜ୍ଞାନ, ଯେଣୁ ଯଦି ଭଗବାନ କହିଲେ ମୂର୍ଖ ବ୍ୟକ୍ତିମାନଙ୍କ ବିଷୟରେ ଯେତେବେଳେ କହିଲେ, ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଭଗବାନ କହୁନାହାନ୍ତି, ବହୁତ ମୁଁ ଦେଖୁଛି ବହୁତ ବିଦ୍ୱାନ ବ୍ୟକ୍ତି ଅଛନ୍ତି, ସେମାନେ ଶରଣରେ ଯାଉନାହାନ୍ତି ଆପଣଙ୍କର, ତାର କାରଣ କ'ଣ? ତେଣୁ ଭଗବାନ କହିଲେ ମାୟା ଅପହୃତ ଜ୍ଞାନ, ଯେଉଁମାନଙ୍କର ଜ୍ଞାନ ରହିଛି, ବହୁତ ବଡ଼ ବଡ଼ ଜ୍ଞାନୀ ସବୁ ରହିଛନ୍ତି ବ୍ୟକ୍ତି, କିନ୍ତୁ ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବେ ଆଉ କିଏ ନା, ମାୟାପ୍ରତି ଆସୁରଂ ଭାବ ମାସିକ ନମା ଦୁଷ୍କୃତ ମୂଢ଼ା ପ୍ରପଦ୍ୟନ୍ତ ନରାଧମ। 4 ଲକ୍ଷ ପ୍ରକାର ଯେଉଁ ମନୁଷ୍ୟ ରହିଛନ୍ତି ତାଙ୍କ ଭିତରୁ ଯେଉଁମାନେ ଅଧମ ଶ୍ରେଣୀର, ସବୁ କ୍ୟାଟେଗୋରିରେ ଆମେ ଦେଖିବା 3ଟି ରହିଛି। ସବୁ ସମାଜରେ ବା ସବୁ ସ୍ଥାନରେ ଆମେ ଦେଖିବା ଏଇ 3ଟି କ୍ୟାଟେଗୋରି ରହିଛି, ଉତ୍ତମ, ମଧ୍ୟମ ଏବଂ ଅଧମ। ଆମେ ସେଦିନ କହୁଥିଲୁ କେଉଁମାନେ ଉତ୍ତମ ପୁତ୍ର ବା ଶିଷ୍ୟ, କେଉଁମାନେ ଅଧମ ପୁତ୍ର ବା ଶିଷ୍ୟ, ଆମେ କହୁଥିଲୁ ଗୋଟେ ଦିନ କହୁଥିଲୁ ଏଇଟା। ତେଣୁ ଯେଉଁମାନେ ଉତ୍ତମ ଯେଉଁମାନେ ସେମାନେ ଭଗବାନଙ୍କ ଶରଣରେ ଯିବେ, କିନ୍ତୁ ଯେଉଁମାନେ ଅଧମ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଦୁଷ୍କୃତ ପ୍ରପାତ ନରାଧମ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ଯେଉଁମାନଙ୍କର ମୂର୍ଖ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, କିନ୍ତୁ ବହୁତ ବିଦ୍ୱାନ ବ୍ୟକ୍ତି ମଧ୍ୟ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତା'ର କାରଣ କ'ଣ? ତା'ର କାରଣ ହେଉଛି ମାୟା ଅପହୃତ ଜ୍ଞାନ। ତାଙ୍କର ଯଦିଓ ଜ୍ଞାନ ରହିଛି, କିନ୍ତୁ ମାୟା ଦ୍ୱାରା ସେ ଜ୍ଞାନଟି ଅପହରଣ ହୋଇଯାଇଛି। ଯେଉଁଭଳି ଭାବେ ବୈଜ୍ଞାନିକମାନେ ବା ବିଦ୍ୱାନ ବ୍ୟକ୍ତିମାନେ ସେମାନେ ବହୁତ ପାଠ ପଢ଼ୁଛନ୍ତି, ବହୁତ ଜ୍ଞାନ ରହିଛି, କିନ୍ତୁ ଏ ମାୟାର ଜ୍ଞାନ ଅବିଦ୍ୟା ଯେଉଁ ଭକ୍ତିବିନୋଦ ଠାକୁର କହିଲେ ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନ ବାଧା, ମୋହ ଉପଜିଆ ଅନିତ୍ୟ ସଂସାରରେ ଜୀବକୁ କରାଏ ଗାଧା। ତେଣୁ ଇଏ ଯେଉଁ ବହୁତ ପ୍ରକାର ଜଡ଼ ବିଦ୍ୟା ରହିଛି, ବହୁତ ପ୍ରକାର ବିଦ୍ୟା ରହିଛି, ଏବଂ ବିଦ୍ୟା କେତେ ପ୍ରକାର ରହିଛି ତା'ର କିଛି ଠିକଣା ନାହିଁ। ଏତେ ପ୍ରକାର ବିଦ୍ୟା ରହିଛି, କେତେ ପ୍ରକାର କେତୋଟି ବିଦ୍ୟା ପଢ଼ା ହେଉଛି ସ୍କୁଲ କଲେଜରେ, ଏସବୁ ପଢ଼ା ହେଉଛି, ସବୁ ବିଦ୍ୟା ପଢ଼ା ହେଉନାହିଁ ସ୍କୁଲ କଲେଜରେ। ତେଣୁ ଅନେକ ପ୍ରକାର ବିଦ୍ୟା ରହିଛି, ଯେମିତି ଆମେ କହିବା ଗୋଟେ ପ୍ରକାର ବିଦ୍ୟା ରହିଛି ଶୁକ୍ରାଚାର୍ଯ୍ୟଙ୍କର, ସେ ବହୁତ ବିଦ୍ୱାନ ବ୍ୟକ୍ତି। ସିଏ ଭଗବତ ଗୀତାରେ ଭଗବାନ କହିଲେ କ'ଣ, ଶୁକ୍ରାଚାର୍ଯ୍ୟ ହେଉଛନ୍ତି କବି ନା ଉଷନା କବି, ବିଦ୍ୱାନ ବ୍ୟକ୍ତିମାନଙ୍କ ଭିତରେ ଉଷନା ହେଉଛନ୍ତି ଶ୍ରେଷ୍ଠ କବି ବା ବିଦ୍ୱାନ ବ୍ୟକ୍ତି। ଏବଂ ସିଏ ଗୋଟେ ବିଦ୍ୟା ପ୍ରାପ୍ତ ହୋଇଥିଲେ, ସେଇଟା ହେଉଛି ମୃତ୍ୟୁ ସଞ୍ଜୀବନୀ ବିଦ୍ୟା, ଜଣେ ମୃତ୍ୟୁବରଣ କଲେ ମଧ୍ୟ ତାକୁ ବଞ୍ଚାଇଦେବେ, ଇଏ ଗୋଟେ ବିଦ୍ୟା ରହିଛି। ଅନେକ ପ୍ରକାର ବିଦ୍ୟା ରହିଛି, ସେ ବିଦ୍ୟାକୁ ପ୍ରାପ୍ତ ହେବା ପାଇଁ ଦେବତାମାନଙ୍କର ଗୁରୁ ବୃହସ୍ପତି ତାଙ୍କର ପୁତ୍ରକୁ ପଠାଇଥିଲେ। ମହାଭାରତରେ ବର୍ଣ୍ଣନା କରାଯାଇଛି କଚକୁ ପଠାଇଥିଲେ ତାଙ୍କ ପୁତ୍ର ବୃହସ୍ପତି, ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଆସିଥିଲେ ପାଠ ପଢ଼ିବା ପାଇଁ। ତେଣୁ ଶୁକ୍ରାଚାର୍ଯ୍ୟ ଯେତେବେଳେ ପଢ଼ାଉଛନ୍ତି ତାଙ୍କୁ, ଇଏ ବ୍ରାହ୍ମଣମାନେ କହିଲେ ସେ ପାଠ ପଢ଼େଇବେ, ଯେଉଁମାନେ ବ୍ରାହ୍ମଣ ଯେଉଁମାନେ ଅଛନ୍ତି ସେମାନଙ୍କୁ ସେ ପଢ଼େଇବେ। ସେମାନେ ସେ ଚିନ୍ତା କରିବେ ନାହିଁ, ଇଏ ଶତ୍ରୁ ବ୍ୟକ୍ତି, ଇଏ ଅମକ, ସେସବୁ ଚିନ୍ତା କରିବେ ନାହିଁ, ସେ ସମସ୍ତଙ୍କୁ ପାଠ ଦେବେ। ସେମାନେ ଉଦାର ବ୍ୟକ୍ତି, ବ୍ରାହ୍ମଣ କହିଲେ ଉଦାର। ତେଣୁ ଯଦିଓ ଦେବତାମାନଙ୍କ ସହିତ ଅସୁରମାନଙ୍କର ସବୁବେଳେ ରହିଛି ଗଣ୍ଡଗୋଳ ଚାଲିଛି, ଯୁଦ୍ଧ ଚାଲିଛି ବା ସବୁବେଳେ ଶତ୍ରୁତା ରହିଛି, କିନ୍ତୁ ବୃହସ୍ପତିଙ୍କ ପୁତ୍ର ଯେତେବେଳେ ଆସିଲେ କଚ, ଶୁକ୍ରାଚାର୍ଯ୍ୟ ତାକୁ ପଢ଼େଇଲେ। ତେଣୁ ଅସୁରମାନେ ବହୁତ ବ୍ୟସ୍ତ ହେଉଛନ୍ତି, କାହିଁକି ତାକୁ ପଢ଼ାଉଛନ୍ତି। ଭଗବତ ଗୀତାରେ ଗୋଟେ କଥା ରହିଛି, ଭଗବତ ଗୀତାରେ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଉଛି, ସେତେବେଳେ ପ୍ରଥମ ଅଧ୍ୟାୟରେ ଯେତେବେଳେ ଶଙ୍ଖ ବାଜିଗଲା ପୂର୍ବରୁ କ'ଣ ହେଇଛି ନା, ଦୁର୍ଯ୍ୟୋଧନ ଆସିକରି ତାଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ କହୁଛନ୍ତି, ଏ ଯେଉଁ ମହାଭାରତ ପଚାରିଲେ, ଧୃତରାଷ୍ଟ୍ର ପଚାରିଲେ କିମ୍ ଅକୃପତ ସଞ୍ଜୟ, କ'ଣ କରୁଛନ୍ତି ନା, ଦୁଷ୍ଟ ପାଣ୍ଡବାନୀ କଂ ବିୟୁଢ଼ ଦୁର୍ଯ୍ୟୋଧନ ସଦା ଆଚାର୍ଯ୍ୟ ଉପସଙ୍ଗମ୍ୟ ରାଜା ବଚନ ଅବ୍ରବିତ। ଦୁର୍ଯ୍ୟୋଧନ ଏଇଭଳି ଭାବରେ ପାଣ୍ଡବମାନଙ୍କର ସୈନ୍ୟକୁ, ପାଣ୍ଡବମାନେ 7 ଏକୁଣୀ ସୈନ୍ୟ, କିନ୍ତୁ କୌରବମାନେ 11 ଏକୁଣୀ ସୈନ୍ୟ, କିନ୍ତୁ ଇଏ 7 ଏକୁଣୀ ସୈନ୍ୟ ତାଙ୍କର ଯେଉଁ ବିଭକ୍ ବର୍ଣ୍ଣା ଇଏ କରିଛନ୍ତି, ରଚନା କରିଛନ୍ତି, ତାକୁ ଦେଖିକରି ଦୁର୍ଯ୍ୟୋଧନ ଭୟ କରିଗଲେ। ତେଣୁ ତାଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟ ପାଖକୁ ଯାଇକରି ଏଇଭଳି ଭାବରେ କହିଲେ ପଶ୍ୟତାଂ ପାଣ୍ଡବପୁତ୍ରାଣାଂ ଆଚାର୍ଯ୍ୟଂ ମହତିଂ ଚମୁ ବିୟୁଢ଼ଂ ଦ୍ରୁପଦ ପୁତ୍ରାଣାଂ ତବ ଶିଷ୍ୟଣ ଧୀମତା, ତବ ଶିଷ୍ୟଣ ଧୀମତା। ଧୀମତା କହିଲେ ତମ ଆପଣଙ୍କର ଶିଷ୍ୟ ଇଏ ହେଉଛନ୍ତି ଦୃଷ୍ଟଦୁମ୍ନ, ଯିଏ ଜନ୍ମ ହେଇଛନ୍ତି ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ତଥାପି ଦ୍ରୋଣାଚାର୍ଯ୍ୟ ପାଖକୁ ଯେତେବେଳେ ଦ୍ରୁପଦଙ୍କ ପୁତ୍ର ହେଉଛନ୍ତି ଦୁଷ୍ଟଦୁମ୍ନ, ତାଙ୍କୁ ପଠାଇଲେ ସେ ତାଙ୍କୁ ଶିକ୍ଷା ଦେଲେ। ତେଣୁ ଇଏ କହୁଛନ୍ତି, ଦୁର୍ଯ୍ୟୋଧନ କହୁଛନ୍ତି, ଆପଣ ଯେଉଁ ତାଙ୍କୁ ଶିକ୍ଷା ଦେଲେ ଆପଣଙ୍କ ବୁଦ୍ଧି ନାହିଁ। ସେଥିରେ କହିଲେ ଧୀମତା, ଧୀମତା ଶବ୍ଦରେ ଆଚାର୍ଯ୍ୟମାନେ ଏ ଟୀକାରେ କହୁଛନ୍ତି, ସିଏ ପ୍ରକୃତି ବୁଦ୍ଧିମାନ, ଆପଣଙ୍କ ବୁଦ୍ଧି ନାହିଁ, କାରଣ ଆପଣଙ୍କ ସେ ଶତ୍ରୁ ଆପଣଙ୍କୁ ହତ୍ୟା କରିବା ପାଇଁ ସେ ଜନ୍ମ ହେଇଛି, କିନ୍ତୁ ତଥାପି ଆପଣ ତ ଶିକ୍ଷା ଦେଲେ, କିନ୍ତୁ ଦୁର୍ଯ୍ୟୋଧନ ଜାଣିପାରିଲେନି ବ୍ରାହ୍ମଣଙ୍କର ଯେଉଁ ଗୁଣ ବା ଯୋଗ୍ୟତା ଏଇଟା ବୁଝିପାରିଲେ ନାହିଁ। ବ୍ରାହ୍ମଣ କହିଲେ ଶତ୍ରୁ ଆସିଲେ ମଧ୍ୟ ସେ ତାକୁ ସମ୍ମାନ କରିବେ ବା ତାଙ୍କୁ ଉପଯୁକ୍ତ କ'ଣ ରିସେପ୍ସନ୍ କରିବେ ବା ତାଙ୍କୁ ସ୍ୱାଗତ ଜଣାଇବେ। ଏଭଳି ଭାବରେ ସ୍ୱାଗତ କରିବେ ସେ ବୁଝି ଭୁଲି ଯେ ମୁଁ ତାଙ୍କର ଶତ୍ରୁ ବୋଲି। ବ୍ରାହ୍ମଣର ଗୁଣ ହେଉଛି ଏଇଟା। ଦ୍ରୋଣାଚାର୍ଯ୍ୟ ସେହିଭଳି ଭାବରେ ଥିଲେ ଏବଂ ସେହିଭଳି ଭାବରେ ଇଏ ମଧ୍ୟ ଭାର୍ଗ ଭୃଗୁ ବଂଶରେ ଆସୁଛନ୍ତି, ଭୃଗଙ୍କ ବଂଶରେ ଆସୁଛନ୍ତି ଶୁକ୍ରାଚାର୍ଯ୍ୟ, ଭାର୍ଗବ ଶୁକ୍ରାଚାର୍ଯ୍ୟ। ତେଣୁ ଇଏ ଦେବତାଙ୍କ ଯେଉଁ ଗୁରୁ ଯେଉଁ ରହିଛନ୍ତି, ଯେଉଁ ରହିଛନ୍ତି ଗୁରୁଙ୍କର ପୁତ୍ର ଏ ଚକଚ ଆସିଲେ ମଧ୍ୟ ତାଙ୍କୁ ପାଠ ପଢ଼ାଇଲେ ବୃହସ୍ପତି ପୁତ୍ର। କିନ୍ତୁ ଅସୁରମାନେ ସବୁବେଳେ ବିରୋଧ କରୁଥିଲେ। ଅସୁରମାନେ ଚାହୁଁଥିଲେ ତାକୁ ହତ୍ୟା କରିବା ପାଇଁ। ଅସୁର ସ୍ୱଭାବ ସେପଟ ବ୍ୟକ୍ତି ଏଇଟା ଅସୁମୟା ହତ ଶତ୍ରୁ ଅନିଶ୍ଚା ପରାଣପି ଈଶ୍ୱରମ ହମ ଭୋଗୀ ସିଦ୍ଧମ ବଳବାନ ସୁତି। ଅସୁରମାନଙ୍କର ସମ୍ପତ୍ତି ଏହିଭଳି ଭାବ ଷୋଡ଼ଶ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ ହଁ ଇଏ ଶତ୍ରୁମାନେ ତାକୁ ହତ୍ୟା କରିବା। ତେଣୁ ବହୁତ ପ୍ରକାର ଚେଷ୍ଟା କରୁଥିଲେ ହତ୍ୟା କରିବା, କିନ୍ତୁ ଯେତେ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ଶୁକ୍ରାଚାର୍ଯ୍ୟ ତାଙ୍କୁ ଜୀବନଧାରଣ ଦେଇଦେଉଥିଲେ। କାହିଁକି ନା ସେ ଜାଣିଛନ୍ତି ଏ ବିଦ୍ୟା, ସେ ଜାଣିଛନ୍ତି ଏମିତିକି ବୃହସ୍ପତି ମଧ୍ୟ ଜାଣିନାହାନ୍ତି। ତେଣୁ ଏହିଭଳି ଭାବରେ ହେଇକିରି ଗୋଟେ ଥର କ'ଣ କଲେ, ଅସୁରମାନେ ତାକୁ ମାରିକିରି କଚକୁ ମାରିକିରି ତାକୁ ପାଉଡ଼ର କରିଦେଇକିରି ସର୍ବତ ଆକାର ଦେଇକିରି ଦେଇଦେଲେ ଶୁକ୍ରାଚାର୍ଯ୍ୟଙ୍କୁ। ଶୁକ୍ରାଚାର୍ଯ୍ୟ ସେଇଟା ସର୍ବତ ପାନ କରିଦେଲେ। ତେଣୁ ଯେତେବେଳେ ଆଉ ଫେରିଲେ ନାହିଁ କଚ, ଏ ଯେଉଁ ଶୁକ୍ରାଚାର୍ଯ୍ୟ କନ୍ୟା ଦେବଯାନୀ, ଦେବଯାନୀ ତାକୁ ଭଲ ପାଉଥିଲେ, ଦେବତାମାନଙ୍କ ପୁତ୍ର ଦେବତା ଜଣେ ସିଏ। ତେଣୁ ସିଏ କହିଲେ, ପିତାଙ୍କୁ କହିଲେ କାହିଁକି ଫେରିଲେ ନାହିଁ, ଇଏ ଫେରିଲେ ନାହିଁ, କଚ ଫେରିଲେ ନାହିଁ। ଏଇକି ଶୁକ୍ରାଚାର୍ଯ୍ୟ ଧ୍ୟାନ କଲେ, ସବୁ ପ୍ରକାର ଜ୍ଞାନ ବିଦ୍ୟା ତାଙ୍କ ପାଖରେ ଅଛି ଶୁକ୍ରାଚାର୍ଯ୍ୟ। ବିଦ୍ୟା ଏତେ ପ୍ରକାର ବିଦ୍ୟା ରହିଛି ଭଗବତ ଗୀତାରେ ଭଗବାନ କହିଲେ କ'ଣ ଅସନା କବି କବି ନାଙ୍ଗ ଉଷନା କବି, ଏତେ ବିଦ୍ୱାନ ଏତେ ବିଦ୍ୟା ରହିଛି, ବହୁତ ପ୍ରକାର ବିଦ୍ୟା ଜାଣିଛନ୍ତି। ତେଣୁ ସେ ଧ୍ୟାନ କଲେ କ'ଣ ଘଟଣା ହେଇଛି, ଜାଣିଲେ ତାଙ୍କ ପେଟ ଭିତରେ ରହିଯାଇଛି, ସିଏ ସର୍ବତ ଆକାରରେ ସେ ପିଇ ଦେଇଛନ୍ତି। ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଦେଉନଥିଲେ ମନ୍ତ୍ରଟି, ଦେଉନଥିଲେ ଏ ଯେଉଁ କ'ଣ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର, କିନ୍ତୁ ତାଙ୍କୁ ଜୀବନ ଦେବାକୁ ପଡ଼ିବ। ତେଣୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଲେ ତାଙ୍କୁ, ମୃତ୍ୟୁ ସଞ୍ଜୀବନୀ ଦେଇକରି ତାଙ୍କୁ ତାଙ୍କୁ ଜୀବନ ଦେବା ପୂର୍ବରୁ ସିଏ ଜୀବନ ପାଇଲେ ତାଙ୍କ ପେଟ ଫଟେଇକି ବାହାରିବେ, ଆଉ କେମିତି ବାହାରିବେ। ତେଣୁ ସେ ତାଙ୍କୁ ପ୍ରଥମେ ଶିକ୍ଷା ଦେଲେ, ଏଇ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାଙ୍କୁ ଦେଉନଥିଲେ, ଶିକ୍ଷା ଦେଉନଥିଲେ, କିନ୍ତୁ ତା ଏଇ ପରିସ୍ଥିତିରେ ପଡ଼ିକିରି ବାଧ୍ୟ ହେଇକି ସେ ଦେଲେ। ତେଣୁ ଏଇ ଯେଉଁ ମନ୍ତ୍ର ସେ ପ୍ରାପ୍ତ ହେଲେ, ମନ୍ତ୍ର ପ୍ରାପ୍ତ ହେଇକିରି ସେ ଯେତେବେଳେ ତାଙ୍କ ଶରୀର ପେଟ ଭିତରୁ ବାହାରିଲେ, ସେତେବେଳେ ଶୁକ୍ରାଚାର୍ଯ୍ୟ ମୃତ୍ୟୁବରଣ କରିଥିଲେ। କିନ୍ତୁ ଯେହେତୁ ଏ ଜାଣିଛନ୍ତି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର, ତେଣୁ ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଇକିରି ତାଙ୍କୁ ପୁଣି ଜୀବନ ଦେଲେ, ଧ୍ୟାନ କଲେ। ସେ ଯେଉଁ ଦୌତ ପାଇଁ ଆସିଥିଲେ ଏଇ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଶିକ୍ଷା ପାଇବା, ଶିକ୍ଷା କରିବା ପାଇଁ, ସେଇଟା ହେଇଗଲା, ସିଦ୍ଧି ପାଇଗଲେ। ତେଣୁ ସେ ଚାଲିଲେ ସ୍ୱର୍ଗକୁ। ଯିବା ଯିବାବେଳେ ଦେବଯାନୀ କହିଲେ, କୁଆଡ଼େ ଯାଉଛ, ମୋତେ ବିବାହ ନ କରିକିରି? ନା ମୁଁ ତ ବିବାହ କରିବି ନାହିଁ। କାହିଁକି ନା ତୁମେ ମୋର ଗୁରୁଙ୍କର କନ୍ୟା, ମୋର ଭଉଣୀ, ମୁଁ କେମିତି ତୁମକୁ ବିବାହ କରିବି? ଏଇଭଳି ଭାବେ ଯଦି କହିଲେ ଦେବଯାନୀ ତାଙ୍କୁ ଅଭିଶାପ ଦେଲେ, ଯଦି ମୋତେ ବିବାହ ନ କରିବ ତାହେଲେ ତୁମ ଯେଉଁ ମନ୍ତ୍ର ଶିଖିଲ ସେଇଟା ତୁମେ ଭୁଲିଯିବ, ତୁମେ ମନେ ରହିବ ନାହିଁ, ଏଇଭଳି ଭାବେ କହିଲେ। ତେଣୁ ସିଏ ମଧ୍ୟ ଅଭିଶାପ ଦେଲେ ଦେବଯାନୀଙ୍କୁ ଯେ ତୁମେ କୌଣସି ବ୍ରାହ୍ମଣକୁ ବିବାହ କରିପାରିବ ନାହିଁ। ଏଇଭଳି ଘଟଣା ରହିଛି ଭାଗବତ ନବମସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ଦେବଯାନୀ ସେଥିପାଇଁ ବିବାହ କଲେ ଯଯାତି ମହାରାଜଙ୍କୁ। ଯଯାତି ମହାରାଜ ହେଉଛନ୍ତି କ୍ଷତ୍ରିୟ, ଇଏ ହେଉଛନ୍ତି ବ୍ରାହ୍ମଣ, ଇଏ ହେଉଛି ପ୍ରତିଲୋମ ବିବାହ। ଏବା ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ପଚାରିଲେ କାହିଁକି ଏସବୁ ହେଲା, ଏସବୁ କଥା ରହିଛି। ଯଯାତି ମହାରାଜ ବିବାହ କଲେ ଦେବଯାନୀଙ୍କୁ, ତାଙ୍କର ଯେଉଁ ପାଞ୍ଚ ପୁତ୍ର ରହିଛନ୍ତି ଦେବଯାନୀଙ୍କୁ ବିବାହ କଲେ, ଏବଂ ଶର୍ମିଷ୍ଠାଙ୍କୁ ମଧ୍ୟ ଦାସୀ ହିସାବରେ ସେ ଯାଇଥିଲେ। ଏସବୁ ବହୁତ ଘଟଣା ରହିଛି, ଆମେ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ଶର୍ମିଷ୍ଠାଙ୍କର ପୁତ୍ର ଯିଏ ହେଉଛନ୍ତି ଦେବଯାନୀଙ୍କ ପୁତ୍ର ହେଉଛନ୍ତି ଯଦୁ, ଏବଂ ଦେବଯାନୀଙ୍କର ଦୁଇ ପୁତ୍ର ଯଦୁ ଏବଂ ତୁର୍ବସୁ, ଏବଂ ଯେଉଁ ଶର୍ମିଷ୍ଠାଙ୍କର ତିନି ପୁତ୍ର ସେମାନେ ହେଉଛନ୍ତି କିଏ କିଏ ନା ଅନୁ, ଦ୍ରୁହୁ ଏବଂ ପୁରୁ। ପୁରୁ ହେଉଛନ୍ତି ତାଙ୍କର କନିଷ୍ଠ ସନ୍ତାନ। ଏ ପୁରୁ ବଂଶରେ ପାଣ୍ଡବମାନେ ଆସୁଛନ୍ତି, କୌରବମାନେ ମଧ୍ୟ ଆସୁଛନ୍ତି, ଏବଂ ଯଦୁ ବଂଶରେ ଭଗବାନ ଆସୁଛନ୍ତି। ଭଗବାନ ଏଇଭଳି ଭାବରେ ସବୁ ଇଏ ଲୀଳା ସବୁ ରହିଛି। ତେଣୁ ଯେଉଁ କଥା ହେଲା, ଏ ବିଦ୍ୟା ଏତେ ଅନେକ ବିଦ୍ୟା ରହିଛି, ତେଣୁ ଏ ଯେଉଁ ବିଦ୍ୱାନ ବ୍ୟକ୍ତିମାନେ ରହିଛନ୍ତି, କିନ୍ତୁ ମାୟା ଅପହୃତ ଜ୍ଞାନ, ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ତେଣୁ ସିଏ ଭଗବାନଙ୍କୁ ଶରଣରେ ଯାଉନାହାନ୍ତି। ଶୁକ୍ରାଚାର୍ଯ୍ୟ ମଧ୍ୟ ଦେଖିବା, ଶୁକ୍ରାଚାର୍ଯ୍ୟ ମଧ୍ୟ ଏତେ ବିଦ୍ୱାନ ବ୍ୟକ୍ତି ରହିଛନ୍ତି, କିନ୍ତୁ ଭଗବାନ ଯେତେବେଳେ ଆସିଲେ ବାମନ ଦେବ ରୂପରେ ଆସିଥିଲେ, ସେତେବେଳେ ବଳିଙ୍କୁ ଭିକ୍ଷା କରିବା ପାଇଁ ଚାହୁଁଥିଲେ ତିନି ପାଦ ଭୂମି, କିନ୍ତୁ ଏସବୁ ବହୁତ ଘଟଣା ଭାଗବତ ଅଷ୍ଟମସ୍କନ୍ଧ 15-23 ଏଇ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ବାମନ ଦେବଙ୍କ ଲୀଳା। ତେଣୁ ଶୁକ୍ରାଚାର୍ଯ୍ୟ ଆସି କହିଲେ, ନା ତୁମେ ତାଙ୍କୁ ଦିଅ ନା, ତୁମେ ଜାଣିନ ସେ କିଏ, ସେ ଜଣେ ଭିକାରୀ ନୁହଁ, ସିଏ ହେଉଛନ୍ତି ବିଷ୍ଣୁ, ସ୍ୱୟଂ ବିଷ୍ଣୁ। ହଁ, ତୁମକୁ ଏଇ ତିନି ପାଦ ଭୂମି ଯେଉଁ କହୁଛନ୍ତି, ତିନି ପାଦ ଭୂମି ଛଳନା କରିକିରି ତୁମଠୁ ନେବା ପାଇଁ ଚାହୁଁଛନ୍ତି, କିନ୍ତୁ ସେ ତୁମର ଦେଇପାରିବ ନାହିଁ ତାଙ୍କ ଭୂମି। ଦୁଇ ପାଦରେ ସବୁ ମାପି ନେବେ ତୁମର, ତିନି ଲୋକକୁ ସେ ମାପି ନେବେ, ତୁମେ ଦେଇପାରିବ ନାହିଁ। ଏଇଭଳି ଭାବରେ ତାଙ୍କୁ ମନା କଲେ। ଏସବୁ କଥା ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମର କଥା ହେଉଛି ଭଗବାନଙ୍କ ଶରଣରେ ସେ ଯାଉନାହାନ୍ତି। ଶୁକ୍ରାଚାର୍ଯ୍ୟ ବଳି ମହାରାଜ ଜଣେ ମହାଜନରେ ପରିଣତ ହୋଇଗଲେ, ଯଦି ଅସୁର କୂଳରେ ଯାହାତ ହୋଇଛନ୍ତି, ଅସୁରମାନଙ୍କ ସ୍ୱଭାବ ହେଉଛି ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଷୋଡ଼ଶ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ସେମାନେ କହୁଛନ୍ତି କ'ଣ ନା, ଭଗବାନଙ୍କ ଶରଣରେ ସେମାନେ ଯିବେ ନାହିଁ। ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ଅସତ୍ୟଂ ଅପ୍ରତିଷ୍ଠଂ ତେ ଜଗତ ଆହୁର ଅନିଶ୍ୱରମ୍ ଅପରସ୍ପର ସମ୍ଭୁତ କିମ୍ମନ୍ନତ କାମ ହୈତୁକମ୍। ସେମାନେ ବେଦ ଇତ୍ୟାଦିକୁ ସେମାନଙ୍କ ଶାସ୍ତ୍ରକୁ ଗ୍ରହଣ କରନ୍ତି ନାହିଁ, ଅସତ୍ୟଂ ଏଇଟା ଅସତ୍ୟ ବୋଲି କହନ୍ତି। ଜଗତ ଆହୁର ଅନିଶ୍ୱରମ୍, ଏ ଜଗତକୁ ସେମାନେ କହନ୍ତି ଏଥିରେ କୌଣସି ଈଶ୍ୱର ନାହାନ୍ତି। ଜଗତ ଆହୁର ଅପରସ୍ପର ସମ୍ମୁତି, ସେ ଏଇ ଯେଉଁ ପୁରୁଷ ସ୍ତ୍ରୀ ଆକର୍ଷଣରେ ଭୌତିକ ଜଗତ ସୃଷ୍ଟି ହୋଇଛି, ଏଇଭଳି ଭାବରେ ସେମାନଙ୍କର ତାଙ୍କର ଫିଲୋସଫି ହେଉଛି ଏଇଟା ଅସୁରମାନଙ୍କର। ତେଣୁ ଅସୁରମାନେ ଭଗବାନ ଶରଣରେ ଯିବେ ନାହିଁ। ଶୁକ୍ରାଚାର୍ଯ୍ୟ ମଧ୍ୟ ସେଇଭଳି, ଯଦି ବିଦ୍ୱାନ ବ୍ୟକ୍ତି ବହୁତ ଜ୍ଞାନ ରହିଛି, କିନ୍ତୁ ସେ ଭଗବାନ ଶରଣରେ ଯିବା ପାଇଁ ମନା କରୁଛନ୍ତି। ତେଣୁ ଏ କଥା ସବୁ ରହିଛି, ଅସୁରମାନେ ଏଇଭଳି ଭାବରେ ସେମାନେ ଭଗବାନ ଶରଣରେ ଯାଆନ୍ତି ନାହିଁ। ଏବଂ ଯେଉଁମାନଙ୍କର ଜ୍ଞାନ ରହିଛି ମଧ୍ୟ, ବିଦ୍ୱାନ ବ୍ୟକ୍ତି ମାୟା ଅପହୃତ ଜ୍ଞାନ, ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ତେଣୁ ସେ ଭଗବାନଙ୍କୁ ଶରଣରେ ଯାଆନ୍ତି ନାହିଁ। ଆମେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି 62 ଅଧ୍ୟାୟରେ ଏ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ, କିଭଳି ଭଗବାନଙ୍କର ପୁତ୍ର ଯେଉଁ ରହିଛନ୍ତି ପ୍ରଦ୍ୟୁମ୍ନ, ତାଙ୍କର ପୁତ୍ର ଅନିରୁଦ୍ଧ ବିବାହ କରିବେ ଉଷାଙ୍କୁ, ଏଇ ଲୀଳାଟିକୁ ବର୍ଣ୍ଣନା କରି 62 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି। ଆମେ କହିଚାଲିଛେ 63 ଅଧ୍ୟାୟ, ବର୍ତ୍ତମାନ 63 ଅଧ୍ୟାୟ ଆରମ୍ଭ ହୋଇଗଲା। ଏଇ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭଗବାନ ଯୁଦ୍ଧ କରିବେ, ଶିବଜୀଙ୍କ ସହିତ ଯୁଦ୍ଧ କରିବେ, ଏସବୁ ଲୀଳା ଲୀଳା ପୁରୁଷୋତ୍ତମଙ୍କର ଲୀଳା ସବୁ ବର୍ଣ୍ଣନା କରାଯିବ। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଉଷା ଯେଉଁ ରହିଛି, ଯେଉଁ ଉଷା ଗୋଟେ ରାତିରେ ସ୍ୱପ୍ନ ଦେଖିଥିଲେ, ଏ କ'ଣ ବାଣାସୁରଙ୍କର କନ୍ୟା ହେଉଛନ୍ତି ଉଷା, ବହୁତ ସୁନ୍ଦରୀ। ତେଣୁ ଗୋଟେ ଦିନ ରାତିରେ ସେ ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଗୋଟେ ସ୍ୱପ୍ନ ଦେଖିଲେ, ଜଣେ ପୁରୁଷଙ୍କ ସହିତ ମିଳନ ହେବାର ସ୍ୱପ୍ନ ଦେଖିଲେ। ତେଣୁ ଏ ଦେଖିକିରି ଏ ବିହୁଳ ହୋଇଗଲେ, ବିହୁଳ ତାପରେ ତାଙ୍କର ଯେଉଁ ସଖୀ ଥିଲେ ଚିତ୍ରଲେଖା, ସିଏ ସେଇଭଳି ଭାବରେ ଚିତ୍ର ସବୁ ଅଙ୍କନ କଲେ। ଯେତେବେଳେ ଅନିରୁଦ୍ଧଙ୍କ ଚିତ୍ର ଅଙ୍କନ କଲେ, ସେ କହିଲେ ହଁ ଏଇ ବ୍ୟକ୍ତି। ତେଣୁ ଉଷାଙ୍କ ପାଇଁ, ଉଷାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଚିତ୍ରଲେଖା ଏଇ ଅନିରୁଦ୍ଧଙ୍କୁ ଦ୍ୱାରକାରୁ ହରଣ କରି ଘିନି ଆସିଲେ। ଏସବୁ ଲୀଳା ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଉଷା ଏବଂ ଅନିରୁଦ୍ଧଙ୍କର ମିଳନ ହୋଇଛି, ସେ ଅନେକ ଦିନ ବିତିଗଲା। ଏକ ଆଚାର୍ଯ୍ୟମାନେ କହନ୍ତି ଜ୍ୟେଷ୍ଠ ମାସର କଥା, ଜ୍ୟେଷ୍ଠ ଆଷାଢ଼ 2 ଚାଲିଗଲା, କେହି ମାନେ ବାଣାସୁର ଜାଣିପାରିଲେ ନାହିଁ। କିନ୍ତୁ ଉଷାଙ୍କର ଯେଉଁମାନେ ସେଠି ରହିଛନ୍ତି ରକ୍ଷୀମାନେ, ସୁରକ୍ଷାକର୍ତ୍ତୀମାନେ ରହିଛନ୍ତି, ସେମାନେ ଖବର ଦେଲେ ବାଣାସୁରକୁ ଯେ କ'ଣ ଗୋଟେ ଅସୁବିଧା ହୋଇଛି। ତେଣୁ ସେ ବାଣାସୁର ଆସି ପହଞ୍ଚିଗଲେ, ବାଣାସୁର ଆସି ଦେଖିଲେ, ଅନିରୁଦ୍ଧଙ୍କୁ ଦେଖିଲେ, ଅନିରୁଦ୍ଧ ଉଷାଙ୍କ ସହିତ ପୋଷାକ ଖେଳୁଛନ୍ତି। ଏସବୁ ଦେଖିକରି ତାଙ୍କର ସୈନ୍ୟମାନେ ତାଙ୍କୁ ବନ୍ଦୀ କରିବା ପାଇଁ ବସିଲେ। ବନ୍ଦୀ କରିବା ପାଇଁ ଯେତେବେଳେ ବସିଲେ, ସେ ସମୟରେ ଅନିରୁଦ୍ଧ ଗୋଟେ ରଖିଲେ ପରିଘ ବୋଲି ଗୋଟେ ରହିଛି, ଗଦା ଭଳି ଗୋଟେ ବସ୍ତୁ, ସେଇଟାରେ ସେ ସବୁ ଅନେକ ସୈନ୍ୟମାନଙ୍କୁ ହତ୍ୟା କଲେ। ହତ୍ୟା କଲେ ଯଦି ତାପରେ ବାଣାସୁରଙ୍କର ମନ୍ତ୍ରୀ କୁମ୍ଭାଣ୍ଡ, ସେ ବାଣାସୁରଙ୍କୁ କହିଲେ ଆପଣ ଆକୁ ଏଭଳି ଭାବରେ ପାରିବେ ନାହିଁ, ଆପଣ ମାୟା ଯୁଦ୍ଧ କରିକି ତାକୁ ବନ୍ଦୀ କରନ୍ତୁ। ତେଣୁ ବାଣାସୁର ନାଗପାଶରେ ବନ୍ଦୀ କରିଥିଲେ। ଏହିସବୁ ଘଟଣା ପୂର୍ବରୁ ବର୍ଣ୍ଣନା କରାଯାଇଛି। ଆଉ ତାହାପରେ ଚତୁର୍ମାସ ଆସିଗଲା, ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତ୍ତିକ, ଚାରି ମାସ। ଆଉ ଗତ ଶ୍ଳୋକରେ ଆମେ ଆଲୋଚନା କରିଥିଲେ ଶନିବାର ଦିନ, ସେଠି କୁହାଯାଉଛି ଅପଶ୍ୟତାଂ ଚାନିରୁଦ୍ଧଂ ତଦ୍ବନ୍ଧୁନାଂ ଚ ଭାରତ ଚତ୍ୱାରୋ ବାର୍ଷିକ ଅମାସା ବ୍ୟତୀୟୋରନୁଶୋଚତାମ। ଏଇଭଳି ଭାବରେ ଦ୍ୱାରକାରେ ଭଗବାନ ରହିଛନ୍ତି, କିନ୍ତୁ ଭଗବାନ ଲୀଳା ଏଭଳି ରହିଛି, ଲୀଳା ପୁରୁଷୋତ୍ତମଙ୍କ ଲୀଳା ବୁଝିପାରିବା ନାହିଁ। ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ବୁଝିପାରନ୍ତି ନାହିଁ, ଏମିତିକି ମହାଜନମାନେ ମଧ୍ୟ ବୁଝିପାରନ୍ତି ନାହିଁ। ଆମର ଯେମିତି କୁହାଯାଇଛି କିଏ ଭୀଷ୍ମଦେବ ମଧ୍ୟ କହିଲେ, ତାଙ୍କ ଲୀଳାକୁ ବୁଝିବା ବଡ଼ କଷ୍ଟ, ଭଗବାନଙ୍କ ଲୀଳା। ଏ ବ୍ରହ୍ମା ମଧ୍ୟ ସେ କଥା କହିଲେ, ଭଗବାନ ତତ୍ତ୍ୱକୁ ବୁଝିବା ବଡ଼ ନ ଜଙ୍ଗ ବିନ୍ଦ ତତ୍ତ୍ୱ ନ। ଯଦିଓ ଆମେ ଭଗବାନଙ୍କର ଗୁଣଗାନ କରୁଛୁ, ବ୍ରହ୍ମା କହୁଛନ୍ତି ନାରଦଙ୍କୁ ଦ୍ୱିତୀୟ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ, ଯେ ସିଏ ତାଙ୍କୁ ଆମେ ତତ୍ତ୍ୱରେ ଜାଣିପାରୁନାହୁଁ, ନ ଜଙ୍ଗ ବିନ୍ଦନ୍ତି ତତ୍ତ୍ୱହୀନ, ଆମେ ତାଙ୍କୁ ତତ୍ତ୍ୱରେ ଜାଣିପାରୁନାହୁଁ। ଭଗବାନ ଲୀଳାକୁ ସମସ୍ତେ ବୁଝିପାରିବେ ନାହିଁ, ମହାଜନମାନେ ମଧ୍ୟ ବୁଝିପାରିବେ ନାହିଁ, ଆଶ୍ଚର୍ଯ୍ୟ ହୋଇଯିବେ ଭଗବାନଙ୍କ ଏଭଳି ଲୀଳା ରହିଛି। ତେଣୁ ଯାହା ହେଉ, ଅନିରୁଦ୍ଧ ଯେଉଁ ବିବାହ କରି ଏହିସବୁ ଚାରି ମାସ ବିତିଗଲା, ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତ୍ତିକ, ଚାରି ମାସ ବିତିଗଲା। ଆମେ ଗତ ଶ୍ଳୋକରେ ଆଲୋଚନା କରିଥିଲେ ଏଇଟା, ଅନିରୁଦ୍ଧଙ୍କୁ ନ ଦେଖିକରି ତା ବନ୍ଧୁନାଂ ଚ ଭାରତ, ତାଙ୍କର ନିଜ ଜନମାନେ ସେମାନେ ଚତ୍ୱାର ବାର୍ଷିକ ମାସ ବ୍ୟତୀତ ଅନୁଶୋଚତା, ଅନୁଶୋଚନାରେ ବିତିଗଲା, ଚାରି ମାସ ବିତିଗଲା, ଗୋଟେ ଗୋଟେ ଦିନ ସୂଚନା ଚାଲିଛି ଅନୁଶୋଚନା। ଏଭଳି ହେଲା, କାହିଁ ଆସିଲେନି, କୁଆଡ଼େ ଗଲେ, କ'ଣ ହେଲେ, ସବୁ ଭଗବାନ ସେଠି ରହିଛନ୍ତି, ଭଗବାନ ସବୁ ଜାଣନ୍ତି, କିନ୍ତୁ ତଥାପି ସିଏ ଭଗବାନ କିଛି ନ ଜାଣିଲା ଭଳିଆ ରହୁଛନ୍ତି। ତେଣୁ ଚାରି ମାସ ବିତିଗଲା, ବହୁ ଅନୁଶୋଚନା କରିକି ରହିଲେ ତାଙ୍କର ଯାଦବମାନେ। ଏଇଭଳି ଭାବରେ ଅନୁଶୋଚନା ଥିବା ସମୟରେ ଏହି ଶ୍ଳୋକରେ କୁହାଯାଉଛି ନାରଦା ତଦ ଉପାକର୍ଣ୍ଣ୍ୟ। ଏଇ ଉପାକର୍ଣ୍ଣ୍ୟ କହିଲେ ଏଇ ଯେଉଁ ଦ୍ୱାରକାବାସୀମାନେ ଏହିଭଳି ଭାବରେ ଅନୁଶୋଚନା କରୁଛନ୍ତି ଚାରି ମାସ କାଳ, ଚାରି ମାସ କାଳ, ଦିନେ ନୁହଁ, ଦୁଇ ଦିନ ନୁହଁ, ମାସେ ନୁହଁ, ଦୁଇ ମାସ ନୁହଁ, ଚାରି ମାସ, ଚତୁର୍ମାସ୍ୟ। ଏଇଟାକୁ ଉପାକର୍ଣ୍ଣ୍ୟ, ଏ ଯଦୁମାନଙ୍କ ଏ କଥାକୁ ଅନ୍ୟମାନେ ଶୁଣିଲେ, ତାଙ୍କୁ ଶୁଣିକିରି ଏଇଭଳି ଭାବରେ ନାରଦ ମୁନିଙ୍କ ପାଖକୁ ଆସିଗଲା, ନାରଦ ମୁନିଙ୍କ କର୍ଣ୍ଣରେ ପଡ଼ି ଉପାକର୍ଣ୍ଣ୍ୟ, ତ ନାରଦା ତଦ ଉପାକର୍ଣ୍ଣ୍ୟ, ନାରଦଙ୍କ କାନକୁ ଆସିଲା। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସେ ମହାରାଜ ଗୋଟେ କଥା କହନ୍ତି ଯେ ଆପଣ ଯେଉଁ ଗୋପନ କଥା ରହିଛି, ଗୋପନ କଥା ଯଦି ଜଣକୁ କହିଲେ ତାକୁ କହିବେ ଏଇଟା ଗୋପନ କଥା, ଆଉ କାହାକୁ କହିବ ନାହିଁ, ଏଇଭଳି ଭାବରେ କହିବେ। ତେଣୁ ସିଏ ମଧ୍ୟ କହିବେ ଏଇଟା ଗୋପନ କଥା, ଏଇଟା କାହାକୁ କହିବ ନାହିଁ, ଏଇଭଳି ଭାବରେ ହେଇକି ସମସ୍ତେ ଜାଣିଯିବେ। ଇଏ ହେଉଛି ଷଟ୍କର୍ଣ୍ଣୀ ବୋଲି କୁହାଯାଏ, ଦୁଇ ଜଣଙ୍କ ଭିତରେ ରହିଥିଲେ ସେଇଟା ରହିବ, ଗୋପନୀୟ ରହିବ, କିନ୍ତୁ ସିଏ ଯଦି ତୃତୀୟ ବ୍ୟକ୍ତି ପାଖକୁ ଯିବ ତାହେଲେ ସେଇଟା ଚାଲିଲା, ବିସ୍ତାର ଭାବେ ଚାଲିବ, ଉପାକର୍ଣ୍ଣ୍ୟ କର୍ଣ୍ଣ ମାଧ୍ୟମରେ ଆସି ପହଞ୍ଚିବ। ଏଇଭଳି ଭାବରେ କନକୁ କନ କଥା କୁହାଯାଏ, କାନକୁ କାନ କଥା। ତେଣୁ ଏଇଭଳି ଭାବରେ ଉପାକର୍ଣ୍ଣ୍ୟ ନାରଦ ମୁନିଙ୍କ ଶୁଣିଲେ, କର୍ଣ୍ଣରେ ଆସିଗଲା ଏ କଥା, ଯାଦବମାନେ ସେଠି ସବୁବେଳେ ସେଇଠି ରହୁଛନ୍ତି, ଦ୍ୱାରକାରେ ରହୁଛନ୍ତି, ଚାରି ମାସ କାଳ ସାଧାରଣତଃ କୁଆଡ଼େ କୁଆଡ଼େ ଯାଆନ୍ତି ନାହିଁ। ଏ ଚତୁର୍ମାସ ରହିଛି, ଚତୁର୍ମାସରେ ସାଧୁମାନେ ସେମାନେ କୁଆଡ଼େ ବାହାରକୁ ଯାଆନ୍ତି ନାହିଁ, ଗୋଟିଏ ସ୍ଥାନରେ ରହନ୍ତି। ତେଣୁ ସେମାନେ ନାରଦେବ ମୁନି ଋଷିମାନେ ପ୍ରାୟ ଦ୍ୱାରକା ନିକଟରେ ଯେଉଁ ପିଣ୍ଡାରିକ କ୍ଷେତ୍ର ରହିଛି ସେଇଠି ସବୁବେଳେ ଥାଆନ୍ତି, କିନ୍ତୁ ଅନ୍ୟ ସମୟରେ ଚତୁର୍ମାସ ବ୍ୟତୀତ ଅନ୍ୟ ସମୟରେ ସେମାନେ ସବୁ ଭଗବାନ ଲୀଳା ସବୁ ଦେଖିବା ପାଇଁ ବା କ'ଣ ସବୁ ହେଉଛି ଅନ୍ୟ ସ୍ଥାନ ସବୁ ବିଭିନ୍ନ ସ୍ଥାନକୁ ଯାଆନ୍ତି, କିନ୍ତୁ ଚାତୁର୍ମାସ ଯେଉଁ ହେଇଗଲା ଏଇଟାକୁ ସେ କୁଆଡ଼େ ଗଲେ ନାହିଁ, ନହେଲେ ସେ ଦ୍ୱାରକା ଅଧିକାଂଶ ସମୟରେ ଯାଆନ୍ତି, କିନ୍ତୁ ଯାଇନାହାନ୍ତି, କିନ୍ତୁ ତାଙ୍କ ପାଖରେ କର୍ଣ୍ଣ ତାଙ୍କ କର୍ଣ୍ଣକୁ ଆସି ପହଞ୍ଚିଗଲା ଏ କଥା। ଏ ଦ୍ୱାରକାବାସୀମାନେ ଅନୁଶୋଚନା କରୁଛନ୍ତି, ଅନିରୁଦ୍ଧ ନାହାନ୍ତି, ଅନିରୁଦ୍ଧ ଅନୁପସ୍ଥିତିରେ ଏହିଭଳି ଭାବରେ ସେମାନେ ଅନୁଶୋଚନା କରୁଛନ୍ତି। ଏଭଳି ଶୁଣିକି ନାରଦ ମୁନି ଆସି ପହଞ୍ଚିଗଲେ, ତ ନାରଦା ତଦ ଉପାକର୍ଣ୍ଣ୍ୟ, ନାରଦ ଏଇଟା ଶୁଣିଲେ ଉପାକର୍ଣ୍ଣ୍ୟ, ତେଣୁ ବାର୍ତ୍ତା ବଦ୍ଧ ସେ କର୍ମଛ, ତେଣୁ ସେ ବାର୍ତ୍ତା ପ୍ରଦାନ କରେ, ନାରଦ ବାର୍ତ୍ତା, ଏଇ ଯେଉଁ ହେଉଛି ଏ ବାର୍ତ୍ତା ଚାଲିଛି ଏଠି। ଆମେ ଯେମିତି ସମ୍ବାଦ ଶୁଣୁଛେ, ନ୍ୟୁଜ୍ ଶୁଣୁଛେ, ବାର୍ତ୍ତା ଶୁଣୁଛେ, କେଉଁଠି କ'ଣ ହେଲା କ'ଣ ନାହିଁ, ପୃଥିବୀର ସାରା ପୃଥିବୀରେ କେଉଁଠି କ'ଣ ହେଉଛି ଆମେ ଏଇଠି ବସି ଶୁଣିପାରୁଛେ ବାର୍ତ୍ତା, କିନ୍ତୁ ବୈକୁଣ୍ଠ ଲୋକର ବାର୍ତ୍ତା ବା ଭଗବାନ ବାର୍ତ୍ତା କେହି ଶୁଣନ୍ତି ନାହିଁ, ଭଗବାନ ବାର୍ତ୍ତା କେହି ଶୁଣନ୍ତି ନାହିଁ। ଏ ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ସେ କଥା କହୁଛନ୍ତି। ପରୀକ୍ଷିତ ମହାରାଜ ତ ପ୍ରଶ୍ନ କଲେ ଯେତେବେଳେ ଅଭିଶପ୍ତ ହୋଇଗଲେ, ତେଣୁ ସେ ଆସିକରି ରାଜ୍ୟକୁ ତ୍ୟାଗ କରିଦେଲେ। ସମଗ୍ର ପୃଥିବୀର ସେ ସମ୍ରାଟ ଥିଲେ, ତାକୁ ତ୍ୟାଗ କରିକି ଆସି ରହିଗଲେ। ଅନଶନ ବ୍ରତ ଧାରଣ କରିକରି କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କରିବେ ନାହିଁ କହିକିରି ଆସି ପହଞ୍ଚିଗଲେ ଗଙ୍ଗା ନଦୀ ତଟରେ, ସୁକର୍ତାଲ ହରିଦ୍ୱାର ପହଞ୍ଚିଗଲେ। ଏବଂ ସେହି ସମୟରେ ମୁନି ଋଷିମାନେ ଆସି ପହଞ୍ଚିଗଲେ, 60,000 ମୁନି ଋଷି, ଜଣେ ନୁହଁ କି ଦୁଇ ଜଣ ନୁହଁ କି ହଜାର ନୁହଁ କି 2,000 ନୁହଁ, 60,000। ଏମିତିକି ବ୍ୟାସଦେବ ଏବଂ ତାଙ୍କର ଗୁରୁ ନାରଦ ମୁନି ମଧ୍ୟ ସେଠି ପହଞ୍ଚନ୍ତି। ତେଣୁ ଯେତେବେଳେ ଆସି ପହଞ୍ଚିଗଲେ, ଆଉ ନା ଇଏ ହେଉଛନ୍ତି ଆମ ପରୀକ୍ଷିତ ମହାରାଜ କହୁଛନ୍ତି, ମୋର 7 ଦିନ ଆୟୁଷ ଅଛି, ମୋର କ'ଣ କର୍ତ୍ତବ୍ୟ? କିନ୍ତୁ ତାଙ୍କ ଭିତରେ ଆଲୋଚନା ଚାଲିଛି କେଉଁଟା କରିବା କଥା ବର୍ତ୍ତମାନ, କ'ଣ କରିବେ ସିଏ? କାରଣ ଏ ରହିଛି 10ଟି ଅପବର୍ଗର ରାସ୍ତା ରହିଛି, 10ଟା ଅପବର୍ଗର ରାସ୍ତା ରହିଛି, ଜଣେ ଭୌତିକ ଜଗତର ଉଦ୍ଧାର ପାଇଁ 10ଟି ମାର୍ଗ ରହିଛି। ତେଣୁ ଏଇସବୁ ତପସ୍ୟା ଇତ୍ୟାଦି ଏସବୁ କଥା ରହିଛି। ତେଣୁ ସେମାନେ କହୁଛନ୍ତି କ'ଣ କଲେ ଠିକ୍ ହେବ, ନିର୍ଦ୍ଧାରଣ କରିପାରୁନାହାନ୍ତି। କିନ୍ତୁ ସେହି ସମୟରେ ଆସି ପହଞ୍ଚିଗଲେ ସୁଖଦେବ ଗୋସ୍ୱାମୀ। ସୁଖଦେବ ଗୋସ୍ୱାମୀ ଗୋଟେ ଜଦ ଉନ୍ମତ୍ତ ବ୍ୟକ୍ତି ଭଳି ରହିଛନ୍ତି, ପାଗଳ ବ୍ୟକ୍ତି ଭଳି ରହିଛନ୍ତି। ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ତାଙ୍କ ପଛରେ ଯାଉଛନ୍ତି, ସ୍ତ୍ରୀ ଲୋକମାନେ ଯାଉଛନ୍ତି, ଏତେ ସୁନ୍ଦର ଚେହେରା ରହିଛି, ଭଗବାନ ତାକୁ ଝଡ଼କ କରିଦେଲେ, ପାଗଳ କରିଦେଲେ, ଏଇଭଳି ସେମାନେ ଚିନ୍ତା କରୁଛନ୍ତି। କିନ୍ତୁ ଏ ଯେତେବେଳେ ଆସି ପହଞ୍ଚିଗଲେ ସେହି ସ୍ଥାନରେ, ସୁଖଦେବ ଗୋସ୍ୱାମୀଙ୍କୁ ଇନଭାଇଟ୍ କଲା ହେଲା ନାହିଁ, ଏ 60,000 ଶ୍ରୋତା ରହିଛନ୍ତି, ଆସନ୍ତୁ ଭାଗବତ କଥା କହିବେ, ଇନଭାଇଟ୍ କରାଗଲା ନାହିଁ। କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ସେ ଆସି ପହଞ୍ଚିଗଲେ, ଯଦ୍ରିଚ୍ଛା ତାକୁ କୁହାଯାଏ, ପହଞ୍ଚିଗଲେ ଏବଂ ମୁନି ଋଷିମାନେ ସମସ୍ତେ ତାଙ୍କୁ ଦଣ୍ଡାୟମାନ ହୋଇକି ତାକୁ ସମ୍ମାନ ପ୍ରଦର୍ଶନ କଲେ। ସେମାନେ ଜାଣିଛନ୍ତି ଯେଉଁମାନେ ମହାନୁଭବ ତାଙ୍କ ବିଷୟରେ ଯେଉଁମାନେ ସେହି ସ୍ତରରେ ଅଛନ୍ତି ତାଙ୍କୁ ଜାଣିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିକି ତାଙ୍କୁ ଗୋଟେ ବ୍ୟାସାସନ ଦେଇକି ତାଙ୍କୁ ପ୍ରଶ୍ନ ପଚାରିଲେ, କ'ଣ ମୋର କର୍ତ୍ତବ୍ୟ ଏବଂ କ'ଣ କରିବା କଥା ନୁହଁ? ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ କହୁଛନ୍ତି, ଯେଉଁଟା କରିବା କଥା ନୁହଁ ସେଇଥିରୁ ଆରମ୍ଭ କରିଛନ୍ତି। କାହିଁକି ନା ଲୋକମାନେ ଶତକଡ଼ା 99 ଭାଗ ଲୋକ ଏଇଭଳି ଭାବରେ କରୁଛନ୍ତି ବାର୍ତ୍ତା। ଆଜିର ଦୁନିଆରେ ଯଦି କହିବେ କାହା ବାର୍ତ୍ତା, ବାର୍ତ୍ତା କ'ଣ? ଏଇ ପ୍ରଶ୍ନଟି ପଚାରିଥିଲେ ମହାଭାରତରେ ଯେଉଁ ରହିଛନ୍ତି ବନପର୍ବରେ ଧର୍ମଯକ୍ଷ ପଚାରିଥିଲେ ଧର୍ମରାଜଙ୍କୁ, ବାର୍ତ୍ତା କ'ଣ, କ'ଣ ବାର୍ତ୍ତା? ତେଣୁ ଏଇ ଯେଉଁ ବାର୍ତ୍ତା, ଏଇ ବାର୍ତ୍ତା ସବୁ ରହିଛି, ବହୁତ ପ୍ରକାର ବାର୍ତ୍ତା ଆମେ ଶୁଣୁଛେ। କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେଉଁଟା ଶୁଣିବା କଥା, ଯେଉଁଟା ଯେଉଁ ବାର୍ତ୍ତାର ଶୁଣିବା କଥା ସେଇଟା ଆମେ ଶୁଣୁନାହିଁ। ଆଜି ନାରଦ ମୁନିଙ୍କ ବାର୍ତ୍ତା ଆମକୁ ଶୁଣିବା ପାଇଁ ଆମକୁ ସୁଯୋଗ ପ୍ରାପ୍ତ ହେଲେ, ଭାଗ୍ୟବାନ ଯିବ ସେମାନେ ସବୁ ପ୍ରକୃତରେ ଯେଉଁମାନେ ଏଇ ବାର୍ତ୍ତା ଶୁଣନ୍ତି। କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବହୁତ ମନ ଦୁଃଖରେ କଥାଟି କହୁଛନ୍ତି, କାହିଁକି ଶତକଡ଼ା 99 ଭାଗ ଲୋକଙ୍କର ଅବସ୍ଥା ଏଇଆ, ସେମାନେ ବାର୍ତ୍ତା ଶୁଣୁଛନ୍ତି କିନ୍ତୁ ସେ କହିଲେ ଶ୍ରୋତବ୍ୟାଧିନି ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶ ଅପଶତ ଆତ୍ମତତ୍ତ୍ୱ ଗୃହେଷୁ ଗୃହମେଦିନା ନିଦ୍ରୟାତେନକ୍ତଂ ବ୍ୟବାୟନ ଚାବ୍ୟ ଦିଭାଚାର୍ତ୍ତେ ହ୍ୟା ରାଜନ୍ କୁଟୁମ୍ବ ଭରଣେ ନବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟ ସ୍ୱସତ୍ସୁ ଅପି ତେଷାଂ ପ୍ରମୋଦ ନିଧନ ପଶନ ଅପି ନ ପଶ୍ୟତି। ସେମାନେ ବହୁତ ବାର୍ତ୍ତା ଶୁଣୁ, ଶ୍ରୋତବ୍ୟାଧିନି ରାଜେନ୍ଦ୍ର, ଶୁଣିବାଟା ଆମର ଯେଉଁ ରହିଛି ଆମ ଶରୀର ଭିତରେ ସବୁଠାରୁ ଯଦି କୁହାଯିବ ସବୁଠାରୁ କ'ଣ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କେଉଁଟା ଆମର ଶରୀରରେ, ସେଇଟା ହେଉଛି କର୍ଣ୍ଣ। ପ୍ରଭୁପାଦ ମହାରାଜ କହିଛନ୍ତି ସେଇଟା ହେଉଛି କର୍ଣ୍ଣ, ଇଟ୍ ଇଜ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅର୍ଗାନ୍ ଇନ୍ ଆୱାର ବଡି, ଇୟର୍ସ ଇୟର୍ସ ଏ ଦ୍ୱାରା ଆମେ ସବୁକିଛି ଶୁଣିପାରିବା, ସବୁକିଛି ଜାଣିବା, ଜ୍ଞାନ ପ୍ରାପ୍ତ ହେବା କର୍ଣ୍ଣ ମାଧ୍ୟମରେ। ତେଣୁ ଲୋକମାନେ ବହୁତ କଥା ଶୁଣୁଛନ୍ତି, ଶ୍ରୋତବ୍ୟାଧିନୀରୁ ଆରମ୍ଭ କଲେ ସୁଖଦେବ ଗୋସ୍ୱାମୀ, ଶ୍ରୋତବ୍ୟାଧିନୀ ଶୁଣୁଛନ୍ତି, କହୁଛନ୍ତି, ଦେଖୁଛନ୍ତି, ସବୁ କରୁଛନ୍ତି। ଶ୍ରୋତବ୍ୟାଧିନୀ ରାଜ ନୃଣାଂଶନ୍ତି ସହସ୍ରଶ, ହଜାର ହଜାର ଲୋକ ରହିଛନ୍ତି କିନ୍ତୁ ଅପଶ୍ୟତ ଆତ୍ମତତ୍ତ୍ୱମ୍, ଏ ଯେଉଁ ଆତ୍ମାସ୍ତର ସମ୍ବନ୍ଧୀୟ ବାର୍ତ୍ତାକୁ ସେମାନେ ଦେଖୁନାହାନ୍ତି, ଶୁଣୁନାହାନ୍ତି। ଅପଶ୍ୟତ ଆତ୍ମତତ୍ତ୍ୱ ଗୃହେଷୁ ଗୃହମେଧି, ନା ଗୃହରେ ରହିଛନ୍ତି ସେମାନେ, ଗୃହସ୍ଥ ନୁହନ୍ତି ସେମାନେ, ଗୃହମେଧି ତାଙ୍କର ଏଇଭଳି ଭାବରେ ଗୃହମେଧି କହିଲେ ହିଂସା ଆଚରଣ କରି ଜୀବନ ତାଙ୍କ ବିତି ଯାଉଛି। କ'ଣ କିଭଳି ଭାବରେ ନିଦ୍ରୟା ହରିତେ ନକ୍ତଂ, ରାତିଟା ନିଦ୍ରାରେ ଚାଲିଯାଉଛି ଏବଂ ବ୍ୟବହାର ନ ଚଭାବୟ, ଦିନଟା ରାତ୍ରିଟା ନିଦ୍ରାରେ ଯାଉଛି ବା ସ୍ତ୍ରୀ ସାଙ୍ଗରେ ଯାଉଛି, ଏବଂ ବ୍ୟବହାର ନଚବାବୟ ବା ସ୍ତ୍ରୀ ସାଙ୍ଗରେ ଯାଉଛି କ'ଣ, ତାପରେ ଦିବସଟା ହେଲେ କ'ଣ ହେଉଛି ନା କୁଟୁମ୍ବ ଭରଣା ଦେହାପତ୍ର ନିଦ୍ରା ହିତ ନାତଙ୍ଗ ବ୍ୟବହାର ନଚବାବୟ ଦିବାଚାର ତେହା ରାଜନ, ଦିବସ ଆସିଗଲେ ଅର୍ଥ କେଉଁଠୁ ଆସିବ, ଅର୍ଥ ରାଜନ କୁଟୁମ୍ବ ଭରଣେ ନେବା, ଏ କେମିତି କୁଟୁମ୍ବ ପାଳନ କରିବା। ତେଣୁ ଏଇଭଳି ଭାବରେ ଦେହାପତ୍ୟ କଳତ୍ର ଆଦିଶ ଆତ୍ମସୈନ୍ୟସ ଅଶସ୍ୟପି ତେଷାଂ ପ୍ରମୋଦ ନିଧନ ପଶନପି ନ ପଶ୍ୟତି। ଏ ଯେଉଁ ଶରୀର ସମ୍ବନ୍ଧୀ ପତ୍ନୀ ଆଉ ଅନ୍ୟ ସବୁ ପିଲା ଛୁଆ ସବୁ ରହିଛନ୍ତି, କୁଟୁମ୍ବ ଇତ୍ୟାଦି ସବୁ ରହିଛନ୍ତି, ବନ୍ଧୁ ବାନ୍ଧବ ଇତ୍ୟାଦି, ତାଙ୍କର ପଶନପି ନ ପଶ୍ୟତି, ତାଙ୍କର ମୃତ୍ୟୁ ଦେଖିକି ନିଧନ ଦେଖିକରି ମଧ୍ୟ ସେମାନେ ଦେଖିପାରୁନାହାନ୍ତି, ନିଧନ ଦେଖିକି ମଧ୍ୟ ଦେଖିପାରୁନାହାନ୍ତି। ଏଇଭଳି ଭାବରେ କଥା ହେଇଛି। ତେଣୁ ଇଏ ବାର୍ତ୍ତା ଶୁଣିବା ଲୋକ ଖୁବ୍ କ୍ୱଚିତ, ଏ ବାର୍ତ୍ତାକୁ ଶୁଣିବା ଲୋକ କେହି ନାହାନ୍ତି। ତେଣୁ ଯେଉଁମାନେ ବହୁତ ବଡ଼ ଭାଗ୍ୟବାନ ସେମାନେ ବାର୍ତ୍ତାକୁ ଶ୍ରବଣ କରିବେ, ଯେଉଁମାନଙ୍କର ଭାଗ୍ୟ ଉଦୟ ହେଇନାହିଁ ଏ ପ୍ରଶ୍ନଟି ପଚାରିଥିଲେ ଭାଗବତମ ଏଇ ସୁତ ଗୋସ୍ୱାମୀଙ୍କୁ ପଚାରୁଛନ୍ତି ସନକାଦି ଋଷି। ଏଇ ଯେଉଁ ଭାଗବତମ ବା ଏଇସବୁ ଶାସ୍ତ୍ର ସବୁ ରହିଛି, ଏ ଶାସ୍ତ୍ରରେ କେମିତି ରୁଚି ଆମର ଆସିବ, କେମିତି ଆମେ ଏଇଟାକୁ ଶୁଣିବା ପାଇଁ ଆଗ୍ରହ ଆସିବ, କେମିତି କେତେବେଳେ ଆସିବ, କେତେବେଳେ ଆସିବ, ଶ୍ୟାନ ମହତ୍ ସେବା ବିପ୍ରା ପୁଣ୍ୟ ତୀର୍ଥ ନିସେବନାଥ ବାସୁଦେବ କଥା ରୁଚି କେମିତି ହେବ, ଭଗବାନ କଥାରେ କେମିତି ରୁଚି ଆସିବ, ରୁଚିଟା ଏତେ ସହଜରେ ଆସିବ ନାହିଁ। ବାସୁଦେବ କଥା କେମିତି ଆସିବ, ସ୍ୟାତ୍ ମହତ୍ ସେବା ମହତ୍ ସେବା ସେବନାଥ ମହତ୍ ମହତ୍ ବ୍ୟକ୍ତିଙ୍କର ସେବାରେ ହିଁ ଏଇ ଭଗବାନ କଥାରେ ରତି ଆସିବ, ରୁଚି ଆସିବ, ନହେଲେ ଆସିବ ନାହିଁ ଭଗବାନ କଥାରେ। ତେଣୁ ଏଇ ଭଗବାନ କଥା ଏଇ ବାର୍ତ୍ତା, ଏ ବାର୍ତ୍ତା ଯେଉଁମାନେ ଉନ୍ନତ ଭକ୍ତର ଉନ୍ନତ ଭକ୍ତ ଅଛନ୍ତି ସେମାନେ ଏଇ ବାର୍ତ୍ତା ସମ୍ବନ୍ଧରେ ତାଙ୍କ ଦିନ ବିତିଯାଏ। କ'ଣ ଭଗବତ ଗୀତା ଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ମାଙ୍ଗ ନିତ୍ୟଙ୍ଗ ତୁଷ୍ୟନ୍ତି ଚ ରମନ୍ତି ଚ। ତାଙ୍କର ଚିତ୍ତରେ ଭଗବାନ ରହିଛନ୍ତି, ମଦଗତ ପ୍ରାଣ ପ୍ରାଣ ମଧ୍ୟ ଭଗବାନ ପାଇଁ ରହିଛି। ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ, ଯେତେବେଳେ ସେମାନେ ଦେଖା ହୁଅନ୍ତି ଏଇଭଳି ଭାବରେ ଆଲୋଚନା କରନ୍ତି, ବାର୍ତ୍ତା ଏ ଯେଉଁ ବାର୍ତ୍ତା ହୁଏ ବୋଧୟନ୍ତ କଥୟନ୍ତ ମାଙ୍ଗ ନିତ୍ୟଙ୍ଗ ଭଗବାନ ବିଷୟରେ ସବୁବେଳେ ସେଇ କଥା ଭଗବାନ ବିଷୟରେ। ତୁଷ୍ୟନ୍ତି ଚ ରମନ୍ତି ଚ, ସେମାନେ ସେଥିରେ ତୁଷ୍ଟ ହୁଅନ୍ତି, ସନ୍ତୁଷ୍ଟ ହୁଅନ୍ତି ଏବଂ ଆନନ୍ଦ ପ୍ରାପ୍ତ ହୁଅନ୍ତି, ତୁଷ୍ୟନ୍ତି ଚ ରମନ୍ତି ଚ। ତେଣୁ ଇଏ ଭଗବାନ ବାର୍ତ୍ତା, ନାରଦ ମୁନି ଏଇ ଜଣେ ମହାଜନ, ତାଙ୍କର ରହିଛି ଆଜି ମଧ୍ୟ ଜୀବ ଗୋସ୍ୱାମୀ ଜଣେ ମହାଜନ, ଜୀବ ଗୋସ୍ୱାମୀ ମହାଜନ ନହେଲେ ମଧ୍ୟ ସେ ମହାଜନ ଭଳି ଭଗବାନ ଅତ୍ୟନ୍ତ ପ୍ରିୟ ଜୀବ ଗୋସ୍ୱାମୀ, ଏ ସରି ଜୟଦେବ ଗୋସ୍ୱାମୀ, ଜୟଦେବ ଜୟ ଦେବେର ପ୍ରାଣ ଧନ ହେ, ଜୟ ଦେବେର ପ୍ରାଣ ଧନ ହେ, ଜୟ ରାଧା ମାଧବ ରାଧା ମାଧବ ରାଧେ, ଜୟ ରାଧା ମାଧବ ରାଧା ମାଧବ। ଭଗବାନଙ୍କର କେତେ ପ୍ରିୟ ବ୍ୟକ୍ତି ସବୁ ରହିଛନ୍ତି, ରୂପ ଗୋସ୍ୱାମୀ ଭଗବାନ ଆସି ପହଞ୍ଚିଗଲେ, ରାଧା କ'ଣ ରାଧା ଗୋବିନ୍ଦ ଗୋବିନ୍ଦ ଦେବ ଆସି ପହଞ୍ଚିଗଲେ ରୂପ ଗୋସ୍ୱାମୀଙ୍କ ପାଖରେ, କେତେ ପ୍ରିୟ ରୂପ ଗୋସ୍ୱାମୀ ଭଗବାନଙ୍କର ଆସି ତାଙ୍କ ପାଖରେ ହାଜର ହୋଇଗଲେ। ତେଣୁ ରୂପ ଗୋସ୍ୱାମୀ ତାଙ୍କୁ ରଖିକି ପୂଜା କଲେ ଗୋବିନ୍ଦ ଦେବ, ଏବଂ ଗୋପୀନାଥ ଇଏ ହେଉଛନ୍ତି କ'ଣ ତାଙ୍କ ନା ଯେଉଁ ରହିଛନ୍ତି ଗୋପୀନାଥ, ମଦନ ମୋହନ, ସନାତନ ଗୋସ୍ୱାମୀ, ଏଇଭଳି ଭାବରେ ଗୋପାଳ ଭଟ୍ଟଙ୍କ ଆସିଲା କିଛି ଦିନ ତଳେ ତାଙ୍କର ଥିଲା ତୀର୍ତ୍ତି, ରାଧାରମଣ ଆଜି ପହଞ୍ଚିଗଲେ। ଭଗବାନଙ୍କର ଭକ୍ତ ଏତେ ପ୍ରିୟ ଭଗବାନଙ୍କର, ସେହିଭଳି ଭାବରେ ଜୟଦେବ ଗୋସ୍ୱାମୀ ମାଧବଙ୍କର ପ୍ରିୟ ଥିଲେ, ରାଧା ମାଧବ। ତେଣୁ ଯେତେବେଳେ ସେ ରଚନା କରୁଛନ୍ତି ଗୀତ ଗୋବିନ୍ଦ, ତା ଦେହରେ ଗୋଟେ କଥା ଆସିଲା, ଭଗବାନ ଲୀଳାକୁ ଦେଖୁଛନ୍ତି, ଭଗବାନ ଲୀଳା ଦେଖୁଛନ୍ତି, ତେଣୁ ସିଏ ତାହେଲେ ଲେଖିପାରିଲେ ନାହିଁ। ଭଗବାନ କହୁଛନ୍ତି ରାଧା ରାଧାରାଣୀଙ୍କୁ, ଆପଣଙ୍କର ପାଦକୁ ମୋର ମସ୍ତକରେ ସ୍ଥାପନ କରନ୍ତୁ, ଦେହି ପାଦ ପଲ୍ଲବ ମୁଦାରମ, କିନ୍ତୁ ତାଙ୍କର ଲେଖନୀ ଚାଲିଲା ନାହିଁ, ଲେଖିପାରିଲେ ନାହିଁ। ଏଭଳି ଭଗବାନ କେମିତି କହିବେ ରାଧାରାଣୀଙ୍କୁ ମୋର ମସ୍ତକରେ ପାଦ ସ୍ଥାପନ କର, ଏ କରିପାରିବେ? ତେଣୁ ସେ ଚାଲିଗଲେ ସ୍ନାନ କରିବା ପାଇଁ, ତେଣୁ ଭଗବାନ ନିଜେ ଆସିକରି ଏଇଟାକୁ ନେଇକରି ତାଙ୍କ ପତ୍ନୀଙ୍କୁ କହିଲେ, ମୁଁ ଗୋଟେ ମୋର କଥା ମନେ ପଡ଼ୁଛି, ଆପଣଙ୍କର ମଝିରେ ମଝିରେ ସବୁ ଜ୍ଞାନ ଆସେ, ଭଗବାନ ଠାରୁ ସବୁ ଜ୍ଞାନ ଆସୁଛି ନା, ମୋତେ ସ୍ମୃତି ଜ୍ଞାନ ଅପମାନ ଭଗବାନ ଠାରୁ ସ୍ମୃତି ଆସୁଛି, ମଝିରେ ମଝିରେ ଯେଉଁ ଗୋଟେ ସ୍ମୃତି ଆସୁଛି ସାଙ୍ଗେ ସାଙ୍ଗେ ସେଇଟା ଲେଖିଦେବା କଥା, ଯଦି ନ ଲେଖିବେ ସେଟା ଭୁଲିଯିବେ। ଏଇଭଳି ଭାବରେ କଥା ରହିଛି, ବୈଜ୍ଞାନିକ ମାନଙ୍କର ଯେଉଁ ଉଦ୍ଭାବନ କରୁଛନ୍ତି ସେଥିରେ ମଧ୍ୟ ଏଇ କଥାଟି ଆସୁଛି। ସେମାନେ ବହୁତ କାଳ ଧରିକିରି ରିସର୍ଚ୍ଚ କରି ଚାଲିଥିବେ 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 କିନ୍ତୁ ପାଉନଥିବେ, ରେଜଲ୍ଟ ପାଉନଥିବେ, କିନ୍ତୁ ହଠାତ୍ ଗୋଟେ ଆସି ପହଞ୍ଚିବ, ସ୍ମୃତି ଆସି ପହଞ୍ଚିଯିବ, ଗୋଟେ ପ୍ରେରଣା ଆସି ପହଞ୍ଚିଯିବ ଏବଂ ସେଇଟାକୁ ସେମାନେ ସେଇଟାକୁ ସାଙ୍ଗେ ସାଙ୍ଗେ ଲେଖିଦେବେ ବା ସେଇଟାକୁ ଜନସାରେ ସେ ଅନୁସାରେ କାର୍ଯ୍ୟ କରିବେ। ସେଇଥିପାଇଁ କୁହାଯାଏ ଯେଉଁ ବୈଜ୍ଞାନିକମାନଙ୍କର ଯେଉଁ ଗବେଷଣା ଲବ୍ଧ ଜ୍ଞାନ ସବୁ ରହିଛି 99% ପର୍ସପିରେସନ୍, 99% ଭାଗ ସେମାନେ ବହୁତ ଚେଷ୍ଟା କରନ୍ତି କିନ୍ତୁ 1% ଇନ୍ସପିରେସନ୍, ଗୋଟେ ଶତକଡ଼ା ଗୋଟେ ଭାଗ ଗୋଟେ ପ୍ରେରଣା ଆସେ। ସେ ପ୍ରେରଣା କେଉଁଠୁ ଆସେ ସେମାନେ ଜାଣନ୍ତି ନାହିଁ, ସେ ପ୍ରେରଣା ଦେଇଥିବ ଭଗବାନ, ଭଗବାନ ସେ ପ୍ରେରଣା ଦେଇ ଭଗବାନ ଦେଇଥିବାରୁ ସେ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ସେ ସିଦ୍ଧି ପ୍ରାପ୍ତ ହେଉଛନ୍ତି। ତେଣୁ ସେହିଭଳି ଭାବରେ ଜୟଦେବ ଗୋସ୍ୱାମୀ ଯାଇଛନ୍ତି ସ୍ନାନ କରିବା ପାଇଁ କିନ୍ତୁ ଭଗବାନ ମାଧବ ଆସି ପହଞ୍ଚିଗଲେ, ଜୟଦେବଙ୍କ ରୂପରେ ଆସି ପହଞ୍ଚିଗଲେ, ତାଙ୍କ ପତ୍ନୀଙ୍କୁ କହିଲେ ମୋର ଗୋଟେ ମନେ ପଡ଼ୁଛି ସେ ଗୋଟେ ଯେଉଁ ଲେଖିବା ପାଇଁ ଆଉ ଭୁଲିଯିବି କାଳେ ଲେଖିଦେଇକି ପଳେଇବି। ଲେଖିଦେଇ ଗଲେ ଲେଖନୀ ନେଇକି ସେ ଗୀତ ଗୋବିନ୍ଦ ଲେଖି ଦେହି ପାଦ ପଲ୍ଲବ ମୁଦାରମ। ତେଣୁ ଏଇଭଳି ଭାବରେ ଭଗବାନ ଚାଲିଗଲେ, ଭଗବାନ ଚାଲିଗଲେ କିନ୍ତୁ ସେ ଜୟଦେବ ଗୋସ୍ୱାମୀ ରୂପରେ ଆସିଥିଲେ। ଜୟଦେବ ଗୋସ୍ୱାମୀ ଯେତେବେଳେ ଆସିକରି ତାପରେ ସବୁ ସ୍ନାନ ଫାନ ଏସବୁ ହେଇଗଲା, ତାପରେ ଖାଦ୍ୟ ପାଇ ଖାଇସାରିକି ରଚନା ଲେଖିବା ପାଇଁ ଆରମ୍ଭ କଲେ, ତାଙ୍କର ଗୀତ ଗୋବିନ୍ଦ ଦେଖିଲା ବେଳକୁ ଲେଖା ହେଇଛି ଯାହା ଲେଖିପାରୁନଥିଲେ, ସେ ଦେହି ପାଦ ପଲ୍ଲବ ମୁଦାର ଦେଖିକିରି ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଏଇଟା କିଏ ଲେଖିଲା, ତୁମେ ପରା ଆସିଥିଲ ଏବେ ଆସିକି ଲେଖିକି ଗଲ ଏଇଟାକୁ। ଦେଖନ୍ତୁ ଭଗବାନ କେତେ ପ୍ରିୟ, ଏ ଭଗବାନ ହସ୍ତାକ୍ଷର ସେଇଠି ରହିଛି, ମୋତି ଭଳି ରହିଛି ଅକ୍ଷର ଇତି, ଭଗବାନଙ୍କର ଏଇଭଳି ଭକ୍ତ ତା ପ୍ରିୟ, ଭଗବାନ ଭକ୍ତଙ୍କର ଏଇଭଳି ଭାବରେ ବାର୍ତ୍ତା ଚାଲେ, ଆଦାନ ପ୍ରଦାନ ହୁଏ, ପ୍ରେମ ପ୍ରେମର ଆଦାନ ପ୍ରଦାନ ହୁଏ। କ'ଣ ସେଇଟା ଉପଦେଶ ଅମୃତରେ କହିଛନ୍ତି କେମିତି ଆଦାନ ପ୍ରଦାନ ହୁଏ ନା, ପ୍ରଥମେ ହେଉଛି ଦଦାତି ପ୍ରତିଗୃଣାତି ଗୁହ୍ୟ ମାଖ୍ୟାତି ପୃଚ୍ଛତି, ତାପରେ ଭୁଙ୍କ୍ତେ ଭୋଜତି ସହିବ ଷଡ଼ବିଧା ପ୍ରୀତି ଲକ୍ଷଣ, ପ୍ରୀତି ଲକ୍ଷଣ ହୁଏ ଏଇଟା, ସେ ତାଙ୍କୁ ଦେବେ, ସେ ତାଙ୍କୁ କିଛି ପ୍ରତିବଦଳ କିଛି ଦେବେ, ଏଇଭଳି ଭାବରେ ଦଦାତି ପ୍ରତିଗୁଣାତି ଭଗବାନ ଭକ୍ତଙ୍କର ଏଇଭଳି ଭାବେ ପ୍ରେମର ଆଦାନ ପ୍ରଦାନ ହୁଏ। ତେଣୁ ଆଜି ଭଗବାନଙ୍କର ଦ୍ୱାରକାବାସୀମାନଙ୍କ ସହିତ ଏଇଭଳି ଭାବରେ ଚାଲିଛି, ଦ୍ୱାରକାବାସୀମାନେ ସେ ନାରଦ ମୁନି ଆସି କହିଲେ ବାର୍ତ୍ତା ଦେଲେ, ବଦ୍ଧସ୍ୟ କର୍ମସ୍ଥ କର୍ମଚ, କିଭଳି ଭାବରେ ନାରଦ ମୁନି ସବୁ ଜାଣନ୍ତି, ତ୍ରିକାଳଜ୍ଞ ଭଗବାନ ଯେଭଳି ଭାବରେ ତ୍ରିକାଳଜ୍ଞ, ତାଙ୍କର ଭକ୍ତ ମଧ୍ୟ ସେଇଭଳି ଭାବରେ ତ୍ରିକାଳଜ୍ଞ। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ମୁଁ ସବୁକିଛି ଜାଣେ, କ'ଣ ସେ କହିଲେ ବେଦାହମ ସମତିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ, ଭଗବାନ ସବୁକିଛି ଜାଣନ୍ତି, ଅତୀତ କଥା ଜାଣନ୍ତି, ବର୍ତ୍ତମାନ କଥା ଜାଣନ୍ତି, ଏ ଭବିଷ୍ୟତ କଥା ମଧ୍ୟ ଜାଣନ୍ତି। ଯେଭଳି ଆମର ଗୁରୁଦେବ କହିଲେ ଏଠି ଭବିଷ୍ୟତ ଏଠି ଗୋଟେ ମନ୍ଦିର ହେବ, ସେ ଜାଣନ୍ତି ଭବିଷ୍ୟତରେ ହେବ, ଆମେ ଜାଣିପାରୁନାହିଁ କିନ୍ତୁ ସେ ଜାଣନ୍ତି। ପ୍ରଭୁପାଦ ମହାରାଜ ମଧ୍ୟ ସେଇଭଳି ଭାବରେ କହିଥିଲେ, ଇସ୍କନ ଯେଉଁ ସ୍ଥାନ ରହିଛି ଏଇଟା ଦିସ୍ ଉଲ୍ ଦ ୱାନ୍ ଅଫ୍ ଦି ଦିସ୍ ଉଲ୍ ବି ଦି ସେଣ୍ଟର ଅଫ୍ ଦି କ୍ୟାପିଟାଲ ଭୁବନେଶ୍ୱର, ଆଣ୍ଡ ଦିସ୍ ଉଲ୍ ୱାନ୍ ଅଫ୍ ଦି ମୋଷ୍ଟ ଇମ୍ପୋର୍ଟାଣ୍ଟ ସେଣ୍ଟର୍ସ ଅଫ୍ ଦି ୱାର୍ଲ୍ଡ। ଭୁବନେଶ୍ୱର କଥା ସେ ଭବିଷ୍ୟତବାଣୀ ଦେଇଥିଲେ, ମହାପ୍ରଭୁ ସେଇଭଳି ଭାବେ ଭବିଷ୍ୟତବାଣୀ ଦେଇଥିଲେ, ପୃଥିବୀ ତେ ଆଚୁଚେତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବ ମୋର ନାମ, ସବୁଠାରେ ମୋର ନାମ ପ୍ରଚାର ହେବ, ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ, ସେମାନେ ସବୁ ଭବିଷ୍ୟତ କଥା ଜାଣନ୍ତି। ତେଣୁ ନାରଦ ମୁନି ଏସବୁ ଯାହା ଘଟଣା ହେଇ ସବୁ କହିଦେଲେ, ଯଦିଓ ଭଗବାନ ସବୁ ଜାଣନ୍ତି କିନ୍ତୁ ଭଗବାନ ଲୀଳା କରୁଛନ୍ତି, ଭଗବାନ ଯେମିତି ନ ଜାଣିଲା ଭଳି ରହିଛନ୍ତି। ଆ ପୂର୍ବରୁ ଆମେ ସେ କଥା ବର୍ଣ୍ଣନା କରିସାରିଛେ, କିଭଳି ଭାବରେ ରୁକ୍ମିଣୀ ଦେବୀଙ୍କର ପୁତ୍ରକୁ ଏଇ ପ୍ରଦ୍ୟୁମ୍ନଙ୍କୁ ସମ୍ବରାସୁର ହରଣ କରିଥିଲେ ଏବଂ ରୁକ୍ମିଣୀ ଦେବୀ କ୍ରନ୍ଦନ କରି କରିକି ରହିଲେ, ବହୁତ ଦିନ ବିତିଗଲା, ବହୁତ କାଳ ବିତିଗଲା, ଅନେକ ବର୍ଷ ବିତିଗଲା ରୁକ୍ମିଣୀ ଦେବୀ ତାଙ୍କ ପ୍ରଥମ ପାଟରାଣୀ, କିନ୍ତୁ ଏଇଭଳି ଭାବରେ କ୍ରନ୍ଦନ କରୁଥିଲେ। ଭଗବାନ ଲୀଳା ବୁଝିବା ତ ସହଜ ନୁହଁ, ଭଗବାନ ଯେ ଜାଣନ୍ତି ନାହିଁ ତାହା ନୁହଁ, ସବୁ ଜାଣନ୍ତି ଭଗବାନ। କିନ୍ତୁ ନାରଦ ମୁନି ଆସି କହିଲେ ବାତାଂଚ ବଦ୍ଧସ୍ୟ କର୍ମଚ, କିଭଳି ଭାବରେ ଏ ବଦ୍ଧ ହେଲେ କହିଲେ, ଆମେ ଯେଉଁ କହିଲୁ କିଭଳି ଭାବରେ ଚିତ୍ରଲେଖା ତାଙ୍କୁ ଏଇଠୁ ନେଇଥିଲେ, ନାରଦ ମୁନି ତାକୁ ଦେଇଥିଲେ ଜ୍ଞାନ, ଏହି ମନ୍ତ୍ର ଦେଇଥିଲେ, ଯେଉଁ ମନ୍ତ୍ର ପ୍ରାପ୍ତ ହୋଇକରି ଚିତ୍ରଲେଖା ଦ୍ୱାରକାରୁ ଅନିରୁଦ୍ଧଙ୍କୁ ହରଣ କରିକି ଆଣିଲେ, ଏସବୁ କଥା। ତେଣୁ ଏଇଟାକୁ କିଭଳି ଭାବରେ ବର୍ତ୍ତମାନ ବଦ୍ଧ ହୋଇକି ରହିଛନ୍ତି, ବନ୍ଦୀ ହୋଇକି ନାଗପାହାସରେ, ନାଗପାହାସରେ ବନ୍ଦୀ ହୋଇଛନ୍ତି କାହିଁକି ନା, ଆମେ ପୂର୍ବରୁ କହୁଥିଲେ ଭଗବାନ ଯେତେବେଳେ ବାମନ ଦେବ ରୂପରେ ଆସିଥିଲେ ବଳି ମହାରାଜକୁ ବନ୍ଧନ କରିଥିଲେ ନାଗପାହାସରେ, ତେଣୁ ଇଏ ମଧ୍ୟ ଅନିରୁଦ୍ଧଙ୍କୁ ବନ୍ଦ କଲେ ନାଗପାହାସରେ, ନାଗ ଯେଉଁ ବଦ୍ଧସ୍ୟ କେମିତି ବଦ୍ଧ ହେଲେ ସେଇଟା କହିଲେ ନାରଦମୁନି, ଯାଦବ ମହାନ କହିଲେ, ଗୋଟେ ହଲ୍ରେ ଆସି ପହଞ୍ଚିଗଲେ, ନାରଦମୁନି ଆସି ପହଞ୍ଚିଗଲେ ସବୁ କଥା କହିଲେ, ନାରଦମୁନି କହୁଛନ୍ତି କଥା ଭଗବାନ କଥା, ନାରଦମୁନି ବାଜାଏ ବିଣା ରାଧିକା ରମଣ ନାମେ, ନାରଦମୁନି ସବୁବେଳେ ଭଗବାନଙ୍କର କଥା କହୁ ଚାଲିଛନ୍ତି, କଥା କହିକି ସେଥିରେ ଆନନ୍ଦିତ ହେଉଛନ୍ତି, ବିଣା ଯେଉଁ ଭଗବାନ ତାଙ୍କୁ ସେ ବିଣାଟି ଦେଇଛନ୍ତି, ବିଣା ଦେଇକରି ଯେତେବେଳେ ବିଣାରେ ସଙ୍ଗୀତ କରିବା ପାଇଁ ଚାହୁଁ, ସଙ୍ଗୀତ ବାଦନ କରିବା ପାଇଁ ଚାହୁଁଛନ୍ତି, ଅଟୋମେଟିକାଲି ସବୁ ସଙ୍ଗୀତ ଆସୁଛି, ଏଭଳି ସେମିତି ନାରଦ ମୁନି ଏଭଳି ସୁନ୍ଦର ସଙ୍ଗୀତ ଗାନ କରନ୍ତି, ଏବଂ ଭାଗବତ ମଧ୍ୟ ଏ ଶ୍ଳୋକ ମଧ୍ୟ ସଙ୍ଗୀତ, ଏ ଶ୍ଳୋକ ମଧ୍ୟ ବିଭିନ୍ନ ଆମ ରହିଛି ନା, ଛନ୍ଦ ରହିଛି, ବିଭିନ୍ନ ଛନ୍ଦରେ ଏଇସବୁ ରହିଛି, ଏସବୁ ତ୍ରିପୁର ତ୍ରିଷ୍ଟପ ଅନୁଷ୍ଟପ ଇତ୍ୟାଦି ବିଭିନ୍ନ ଛନ୍ଦ, ଗାୟତ୍ରୀ ଏଭଳି ବିଭିନ୍ନ ଛନ୍ଦ ରହିଛି, ଏବଂ ଭାଗବତମରେ ଯେଉଁ ଛନ୍ଦ ରହିଛି ତା ଦେହରୁ ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ, ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ତୃତୀୟ ଶ୍ଳୋକରେ ଏଇଟା କୁହାଯାଇ, ତୃତୀୟ ଶ୍ଳୋକ ନା କେ ଚତୁର୍ଥ ଶ୍ଳୋକରେ, ନାରାୟଣ ନମସ୍କୃତ୍ୟଂ ନରଞ୍ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସଂ ତତ୍ତ୍ୱଜୟ ମୁଦିରାୟତ, ଏ ଶ୍ଳୋକର ଭାଷ୍ୟରେ ଏଇଟା ଶ୍ରୀଧର ସ୍ୱାମୀ କହୁଛନ୍ତି, ଛନ୍ଦ ହେଉଛି ମଧ୍ୟ ଗାୟତ୍ରୀ ଛନ୍ଦ, ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ, ସୁନ୍ଦର ଭାବରେ ଗାନ କରିହେବ ଭାଗବତମ ଶ୍ଳୋକ, ଏସବୁ ସଙ୍ଗୀତ, ସଙ୍ଗୀତ ସବୁ। ତେଣୁ ଏହିଭଳି ଭାବେ ନାରଦ ମୁନି ଯେତେବେଳେ କହୁଛନ୍ତି ବିରାଟ ହଲ୍ରେ, ଭଗବାନ ସେଠି ବସିଛନ୍ତି, ବଳରାମ ବସିଛନ୍ତି, ଅନ୍ୟମାନେ ସବୁ ବସିଛନ୍ତି, ଯାଦବମାନେ ବସିଛନ୍ତି, ଏ କହୁଛନ୍ତି କିଭଳି ଭାବରେ ବଦ୍ଧ ହେଲେ, କହୁଛନ୍ତି ଏ ସଙ୍ଗୀତ ଆକାରରେ, କାହିଁକି ନାରଦ ମୁନି ହେଉଛନ୍ତି କବି, ଜାଣେ ଯେଉଁମାନେ ଭକ୍ତ ସେମାନେ କବି, ଭକ୍ତର ଏସବୁ ଗୁଣ ସବୁ ରହିଛି, କବି ସୁନ୍ଦର ଭାବରେ ସଙ୍ଗୀତ ଆକାରରେ ସବୁ ବର୍ଣ୍ଣନା କରୁଛନ୍ତି, ବାର୍ତ୍ତା ଦେଉଛନ୍ତି ନାରଦ ମୁନିଙ୍କ ବାର୍ତ୍ତା, ଇଏ ଯାଦବ ମହାନଙ୍କୁ, ତେଣୁ ବାର୍ତ୍ତା କ'ଣ ନା, ବଦ୍ଧ ସେ କର୍ମଚ, କିଭଳି ଭାବରେ ଅନିରୁଦ୍ଧ ବଦ୍ଧ ହୋଇଛନ୍ତି, ବନ୍ଦୀ ହୋଇଛନ୍ତି ଏଇଟା କହିଲେ, ଏବଂ କର୍ମଚ କିଭଳି ଭାବରେ ସେସବୁ କର୍ମ ବ୍ୟବସାୟଙ୍କ ସହିତ କିଭଳି ଭାବରେ ସେ ମିଳନ ହୋଇଥିଲେ, ଏସବୁ କଥା ପୂର୍ବରୁ ବର୍ଣ୍ଣନା କରାଯାଇଛି, ଏସବୁ କଥା ନାରଦ ମୁନି କହିଲେ ସେଠି ଯାଦବ ମହାନଙ୍କୁ। ତେଣୁ ଯାଦବ ମହାରେ ଶୁଣିକିରି ତା ସେମାନେ ପ୍ରଜଜୁହୁ ଶୋଣିତପୁରମ୍, ତେଣୁ ସେମାନେ ଯିବା ପାଇଁ ଆରମ୍ଭ କଲେ, ଶୋଣିତପୁରକୁ ଯିବା ପାଇଁ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ, ବନ୍ଦୀ କରିଛନ୍ତି ସେ ତାଙ୍କୁ ବର୍ତ୍ତମାନ ଯିବେ ତାଙ୍କୁ ମୁକ୍ତ କରିବେ, ତେଣୁ ପ୍ରଜଜୁହୁ, ପ୍ରଜଜୁ କହିଲେ ସବୁ ଯେତେ ଯାଦବ ସୈନ୍ୟରେ ବାର ଅକ୍ଷୁଣୀ ସୈନ୍ୟ, ଦ୍ୱାଦଶ ଅକ୍ଷୁଣୀ ସୈନ୍ୟ ଆ ପରେ ବର୍ଣ୍ଣନା କରାଯିବ, ଅକ୍ଷୁଣୀ ସୈନ୍ୟ ସହିତ ଭଗବାନ କୃଷ୍ଣ ବଳରାମ ଏବଂ ମୁଖ୍ୟ ଯୋଦ୍ଧାମାନେ ସବୁ ରହିଛନ୍ତି, ଏସବୁ ଆପରେ ବର୍ଣ୍ଣନା କରାଯିବ, ସେମାନେ ସବୁ ପ୍ରଜଜୁ କହିଲେ ସୈନ୍ୟମାନଙ୍କ ସହିତ ସାଜସଜ୍ଜା ହୋଇକରି ଯାଉଛନ୍ତି, ଏମାନେ କିଛି ଆବଶ୍ୟକତା ନାହିଁ, କେବଳ କୃଷ୍ଣ ହିଁ ଏକା କାଫି, ଭଗବାନ ଏକା କାଫି, ସବୁକିଛି କରିପାରିବେ ସେ, କିନ୍ତୁ ତାଙ୍କର ଭକ୍ତମାନଙ୍କୁ ତାଙ୍କ ନିଜ ଜନମାନଙ୍କୁ ସେ ତାଙ୍କର ସେବାରେ ସୁଯୋଗ ପ୍ରଦାନ କରୁଛନ୍ତି, ଭଗବାନଙ୍କର ଏମିତି କିଛି ନାହିଁ, ପୂର୍ଣ୍ଣ ସିଏ ତାଙ୍କର ସବୁକିଛି ଚାହିଁଲେ ଏକାମାତ୍ର ସେ ଯିବା ଦରକାର ନାହିଁ, କେବଳ ସଂକଳ୍ପ କରିବା ମାତ୍ରେ ସେ ଉଦ୍ଧାର ପାଇକି ପଳାଇ ଆସିବେ, ଏବଂ ଅନୁରୋଧ ମଧ୍ୟ ସେ ଭଗବାନ, ସେ ଅଲକ୍ଷ ବ୍ୟକ୍ତି ନୁହନ୍ତି, ଏ ଚତୁର୍ଭୁହ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, କିନ୍ତୁ ଏ ଲୀଳା ପୁରୁଷୋତ୍ତମଙ୍କ ଲୀଳା, ଭଗବାନ ଏ ସୁଯୋଗ ଦିଅନ୍ତି ତାଙ୍କର ଭକ୍ତମାନଙ୍କୁ, ତାଙ୍କ ନିଜଜନମାନଙ୍କୁ ସୁଯୋଗ ଦିଅନ୍ତି ତାଙ୍କ ସେବାରେ ନିଯୁକ୍ତ ହେବା ପାଇଁ। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଭଗବାନ କହିଲେ, ବିଶ୍ୱରୂପ ଦର୍ଶନରେ ଭଗବାନ କହିଲେ ଅର୍ଜୁନ, ଦେଖ ତସ୍ମାତ୍ ମୁତିଷ୍ଠ ଯଶୋଲଭସ୍ୟ ଜିତ୍ୱା ଶତ୍ରୁଭୁଙ୍କ୍ୟ ରାଜ୍ୟଂ ସମୃଦ୍ଧମ୍ ମୟେ ବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସବ୍ୟସାଚିନ୍। ଅର୍ଜୁନ ଯଦି ଯୁଦ୍ଧ ନ କରିଥାନ୍ତେ କ'ଣ ହେଇଥାନ୍ତା, ଅର୍ଜୁନ ଯଦି ଯୁଦ୍ଧ ନ କରିଥାନ୍ତେ ତାହେଲେ କ'ଣ ହେଇଥାନ୍ତା, କ'ଣ ହେଇଥାନ୍ତା, କ'ଣ ହେଇଥାନ୍ତା, ଅର୍ଜୁନ ଯୁଦ୍ଧ ନ କରିଥାନ୍ତେ ଭଗବାନ ସବୁ କରିଦେବେ, ସେ ଅର୍ଜୁନ ଯୁଦ୍ଧ ନ କରିଥିଲେ ମଧ୍ୟ ଏମାନେ ମୃତ୍ୟୁବରଣ କରିଥାନ୍ତେ, ଦେଖୁଛନ୍ତି ନା ତାଙ୍କର ବିଷ ରୂପରେ ଦେଖୁଛନ୍ତି କେମିତି ମାନେ ବିଷ ତାଙ୍କର ମୁଖ ଭିତରେ ପ୍ରବେଶ କରୁଛନ୍ତି। ତେଣୁ ଭଗବାନ ସେଇଟା କହିଲେ ମୁଁ ମୟଭେତା ନିହତା ସର୍ବମେ ମୁଁ ଏମାନଙ୍କୁ ସବୁ ମାରିସାରିଛି, କିନ୍ତୁ ତୁମେ ଯଦି ଯୁଦ୍ଧ କରିବ ତାହେଲେ ତୁମେ ଯଶ ନେବ, ଯଶ ଗ୍ରହଣ କରିବ, ନହେଲେ ଅପଯଶ ହେବ। ପ୍ରଭୁ କହିଲେ ଅପଯଶ ହେବ, ଭଗବାନ କାର୍ଯ୍ୟ ହେଇକି ରହିବ। ତେଣୁ ଇଏ ସବୁ କେହି ନଗଲେ ମଧ୍ୟ ଭଗବାନ ସବୁ ତାଙ୍କୁ ଉଦ୍ଧାର କରିପାରିବେ, ସିଏ ତ ଭଗବାନ, ସିଏ ତାଙ୍କର ଉଦ୍ଧାର। କିନ୍ତୁ ଏ ସୁଯୋଗ ମିଳିଲା, ଭାର ଅକ୍ଷୁଣୀ ସୈନ୍ୟ, ଗୋଟିଏ ଅକ୍ଷୁଣୀ ସୈନ୍ୟ ଔଷଧ କେତେ 2,18,700, 1,09,350 ପଦାତିକ, ସେହି ଅନୁସାରେ ଅଶ୍ୱାରୋହୀ, ଗଜାରୋହୀ, ରଥାରୋହୀ ଇତ୍ୟାଦି ସବୁ ହେଇକିରି ମିଶିକିରି 2,18,700 ଗୋଟିଏ ଅକ୍ଷୁଣୀ ସୈନ୍ୟ ଔଷଧ ଏତିକି। ତେଣୁ 12 ଅକ୍ଷୁଣୀ ସୈନ୍ୟ ସହିତ ଭଗବାନ ଯିବେ, ଯାଦବ ସୈନ୍ୟମାନଙ୍କ ସହିତ ଯିବେ ଭଗବାନ ଯୁଦ୍ଧ, ପ୍ରଜାଜୁ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ପୁରା ସଜ୍ଜିତ ହେଇକିରି, ପୁରା ପ୍ରସ୍ତୁତ ହେଇକିରି ଯାଉଛନ୍ତି ଭଗବାନ। ପ୍ରଜାଜୁ ଶୁଣିତପୁରମ୍, ଶୁଣିତପୁରରେ ଭାଗବତରେ ଖୁବ୍ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, କିନ୍ତୁ ହରିବଂଶ, ବିଷ୍ଣୁ ପୁରାଣ ଏବଂ ଅନ୍ୟାନ୍ୟ ସବୁ ଶାସ୍ତ୍ରମାନଙ୍କୁ ଏଇଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଆ ଭିତରେ ଖୁବ୍ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯୋଗୀ। ତେଣୁ ପ୍ରଜଜୁ ଶୁଣିତପୁରମ୍ ବୃଷ୍ଣ ଏହ କୃଷ୍ଣ ଦୈବତା, ବୃଷ୍ଣୀ ବଂଶରେ ଭଗବାନ ଆସୁଛନ୍ତି, ବୃଷ୍ଣୀ ବଂଶରେ ଯଦୁବଂଶରେ ବୃଷ୍ଣୀ ଜଣେ ରହିଛନ୍ତି, ବୃଷ୍ଣୀ ବଂଶରେ ଆସନ୍ତି ବୃଷ୍ଣେୟ, ବୃଷ୍ଣେୟ ବୃଷ୍ଣୀ ବଂଶରେ ଅନେକ ରହିଛନ୍ତି, ବୃଷ୍ଣୀ ବଂଶରେ ଏମାନେ ମଧ୍ୟ ଯାଦବ, ଯଦୁବଂଶରେ ବୃଷ୍ଣୀ ବଂଶ ରହିଛି। ତେଣୁ ବୃଷ୍ଣେୟ କୃଷ୍ଣ ଦୈବତା, ବୃଷ୍ଣୀ ବଂଶରେ ମୁଖ୍ୟ ହେଉଛନ୍ତି କୃଷ୍ଣ, କୃଷ୍ଣ ଦୈବତା। ତେଣୁ କୃଷ୍ଣଙ୍କ ସହିତ ଭଗବାନ, ଭଗବାନଙ୍କ ସହିତ ସେମାନେ ଯାଉଛନ୍ତି, ଭଗବାନଙ୍କ ଏଭଳି ଲୀଳା ଯେମିତି କେହି ଜାଣିନାହାନ୍ତି କ'ଣ ହେବ କ'ଣ ନାହିଁ, ସେମାନେ ଅନିଶ୍ଚିନ୍ତ ଭାବେ ରହିଛନ୍ତି, କିନ୍ତୁ ଭଗବାନ ଜାଣନ୍ତି କ'ଣ ହେବ। ଭଗବାନ ଯୁଦ୍ଧ କରିବେ, ଶିବଜୀଙ୍କ ସହିତ ଯୁଦ୍ଧ କରିବେ, ଏହି ଲୀଳାଟିକୁ ଆମକୁ ସୁଯୋଗ ମିଳିଲା, ଏହି ବାର୍ତ୍ତା ଆମେ ଶ୍ରବଣ କଲେ, କିନ୍ତୁ ଏହି ବାର୍ତ୍ତା କେତେଜଣ ଶ୍ରବଣ କଲେ ଏଇଟା ସମସ୍ତଙ୍କୁ କୁହାଯାଉ ସମସ୍ତେ ଶ୍ରବଣ କରିବା ପାଇଁ, କିନ୍ତୁ କେତେଜଣ ଶ୍ରବଣ କରୁଛନ୍ତି। ତେଣୁ ଯେଉଁମାନଙ୍କର ଭାଗ୍ୟ, ଯେଉଁମାନେ ବହୁତ ବଡ଼ ଭାଗ୍ୟ, ସେମାନେ ହିଁ ଶ୍ରବଣ କରୁଛନ୍ତି ବାର୍ତ୍ତା, ଭଗବାନ ସୁଯୋଗ ଆମକୁ ପ୍ରଦାନ କରୁଛନ୍ତି ଭଗବାନ ବାର୍ତ୍ତାକୁ, ଏହି ଲୀଳାକୁ ଆମେ ଶ୍ରବଣ କରିବା ପାଇଁ, କିନ୍ତୁ କେତେଜଣ ସୁଯୋଗ ପାଇଲେ ସେଇଟାକୁ। ଯେଉଁମାନେ ବହୁତ ଭାଗ୍ୟବାନ ସେମାନେ ହିଁ ଏ ଭଗବାନଙ୍କ ବାର୍ତ୍ତା ଶ୍ରବଣ କରିପାରିବେ। ତେଣୁ ଯାହା ହଉ, ଏଇଭଳି ଭାବରେ ଯେଉଁ ରହିଛି ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି ଯେ କର୍ମଚ ଯୁଦ୍ଧାଦିକମ୍, କର୍ମଚ ଶବ୍ଦରେ ଆଉ ଯୁଦ୍ଧ ଆଦି ସବୁ ଯେଉଁ ରହିଯାଇଛି, ଭଗବାନ ଅନିରୁଦ୍ଧ କିଭଳି ତାଙ୍କ ସହିତ ଯୁଦ୍ଧ କରିଛନ୍ତି, ବହୁତ ସୈନ୍ୟମାନଙ୍କୁ ହତ୍ୟା କରିଛନ୍ତି, ଏସବୁ କଥା ନାରଦ ମୁନି ସେ ହଲ୍ରେ କହିଲେ, ସଙ୍ଗୀତ ଆକାରରେ କହିଲେ, ଗଦ୍ୟ ଆକାରରେ କହିଲେ ନାହିଁ, ପଦ୍ୟ ଆକାରରେ କହିଲେ। ନାରଦ ମୁନି ଯେଉଁ କହିବେ ସଙ୍ଗୀତ କହିବେ, ସେମାନେ ସବୁ ମୁକ୍ତ ଜୀବ। ଜି ଜଗତରେ କଥା ହେଉଛି କଥା ଗାନ, ସେଠିକାର କଥା ହେଉଛି ଗାନ, ସଙ୍ଗୀତ ଆକାରରେ କହିବେ। ତେଣୁ ଭକ୍ତଙ୍କୁ କୁହାଯାଏ କବି, ନାରଦ ମୁନି ଭକ୍ତ ଶ୍ରେଷ୍ଠ, ସିଏ ସଙ୍ଗୀତ ଆକାରରେ ଗାନ କଲେ, ତେଣୁ ଶୁଣିକି ଯାଦବମାନେ ସବୁ ରେଡ଼ି ହେଇଗଲେ, ପ୍ରସ୍ତୁତ ହେଇଗଲେ ଯୁଦ୍ଧ ପାଇଁ ଚାଲିବେ। ତେଣୁ ଯୁଦ୍ଧ ବିଷୟରେ ଆସନ୍ତାକାଲି ବର୍ଣ୍ଣନା କରାଯିବ, ଅପର ଶ୍ଳୋକରେ ବର୍ଣ୍ଣନା କରାଯିବ କିଭଳି ଭାବରେ ଯୁଦ୍ଧ ହେବ, ଏସବୁ ଏସବୁ ବର୍ଣ୍ଣନା କରାଯିବ। ତେଣୁ ଆମର ସମୟ ହେଇଗଲା, ଆମ କଥା ବିଶ୍ରାମ ଦେବ, ପୂର୍ବ 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିକି କଥାକୁ ବିଶ୍ରାମ ଦେବା।